Jaya Radha Madhava Kunja Vihari Jaya Radha Madhava Kunja Vihari Jaya Gopi Jana Balabha Girivara Dhari Jaya Gopi Jana Balabha Girivara Dhari Yasodhananda Vraja Jana Ranjana Yasodhananda Vraja Jana Ranjana Yamuna Tera Vanachari Yamuna Tera Vanachari Jaya Radha Madhava Kunja Vihari Jaya Radha Madhava Kunja Vihari Jaya Gopi Jana Balabha Girivara Dhari Jaya Gopi Jana Balabha Girivara Dhari Yasodhananda Vraja Jana Ranjana Yasodhananda Vraja Jana Ranjana Yamuna Tera Vanachari Yamuna Tera Vanachari Jaya Radha Madhava Kunja Vihari Jaya Radha Madhava Kunja Vihari Jaya Shri Krishna Chaitanya Prabhu Nityananda Shri Advaita Gadadha Shri Vasadi Gaura Bhakta Vrinda Jaya Shri Krishna Chaitanya Prabhu Nityananda Shri Krishna Chaitanya Prabhu Nityananda Shri Advaita Gadadhar Shri Vasadi Gaur Bhaktavinda Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Oh, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare. Nittai Gaur Hariva, 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 Hariva. Nittai Gaur Hariva, Hariva, Hariva. Jaya Krishna Balaram, Krishna Balaram, Krishna Balaram, Jaya Krishna Balaram. Jaya Radha Shyama Sundara, Radha Shyama Sundara Radhe. Jaya Radha Shyama Sundara, Radha Shyama Sundara Radhe. Jaya Jagannath, Jaya Jagannath, Jaya Jagannath Swami, Jaya Jagannath. Jaya Jagannath, Jaya Jagannath, Jaya Jagannath Swami, Jaya Jagannath. Jaya Baladeva, Jaya Subhadra, Jaya Baladeva, Jaya Subhadra. Jagannath Swami Nayana Pathagami, Nayana Pathagami Bhavatu Me. Jagannath Swami Nayana Pathagami, Nayana Pathagami Bhavatu Me. Jaya Jagannath, Jaya Jagannath, Jaya Jagannath Swami, Jaya Jagannath. Jaya Prabhupada, 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 Jaya Prabhupada. Jaya Prabhupada, 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 Jaya Prabhupada. Jaya Prabhupada, 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 Jaya Prabhupada. Jaya Jaya Guru Dev, Guru Dev, Guru Dev, Guru Dev. Jaya Nam Vishnu Pada Paramahansa Parivrajaka Charya Ashtadara Sada. శ్రీ సుమదే శ్రీ భక్తి వేదాంత స్వామి శ్రీల ప్రభుపాదకి జై స్కాన్ సంస్థపకాచార్య శ్రీల ప్రభుపాదకి జయ నం విష్ణుపాద పరమహంస పరిభ్రాజకాచార్య అష్టధర సత శ్రీ సుమద్ భక్తి సిద్ధాంత సరస్వతి ఠాకూర్ మహారాజుల ప్రభుపాదకి జయ అనంతగుడి వైష్ణవ వృందకి జయ నామాచార్య శ్రీల హరిదాస్ ఠాకూర్ కి ప్రేమ సి కహో శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివాసాది గౌర భక్తవృందకి జయ శ్రీ శ్రీ రాధా కృష్ణ గోపగోపీనాథ్ శ్యామకుండ రాధా కుండ గిరి గోవర్ధన్ కి జయ శ్రీ వృందావన మథురధామ కి జయ శ్రీ మహాపుణ్యవతి ధామ కి జయ శ్రీ జగన్నాథపురి ధామ కి జయ గంగాదేవి జమున దేవికి జయ భక్తి దేవికి జయ శ్రీమతి తులసి నారాయణకి జయ శ్రీ హరినామ సంకీర్తనకి జయ శ్రీ ప్రభుపాద మహారాజుకి జయ శ్రీ శ్రీ గౌరనితాయికి జయ శ్రీ శ్రీకృష్ణ బలరామకి జయ శ్రీ శ్రీ రాధాశ్యామ సుందర లలిత విశాఖదేవికి జయ శ్రీ శ్రీ జగన్నాథ బలదేవ సుభద్ర మహారాణికి జయ సమవేత భక్త వృందకి జయ గ్రంథరాజ శ్రీమద్ భాగవతం కి నితాయ గౌర ప్రేమానందే హరి హరి ఓ. ఓం నమః భగవతే వాసుదేవాయ. ఓం నమః భగవతే వాసుదేవాయ. ఓం నమః భగవతే వాసుదేవాయ. నారాయణం నమస్కృత్య నరం చైవ నరోత్తమం దేవీం సరస్వతీం వ్యాసం తతో జయముదీరే నష్టప్రాయేషు అవద్రేషు నిత్యం భాగవత సేవయా భగవతే ఉత్తమ శ్లోకే భక్తిర్భవతి నైష్ఠికీ మూకం కరది వాచాళం పంగులంగయతే గిరిం గత్కృపాతమహం వందే శ్రీగురుం దీనతారిణం శ్రీపరమానందమాధవం. ఓం అజ్ఞానతిమిరంధస్య జ్ఞానాంజనశలాకయ చక్షురోన్మిళితం జేన తస్మై శ్రీగురవే నమః. శ్రీచైతన్యమనోభీష్టం స్థాపితం జేన భూతలే స్వయం రూపకదామయ్యం దదాతి సోపదంతికం. వందేయం శ్రీగురు శ్రీయుతపదకమలం శ్రీగురున్ వైష్ణవంశ శ్రీరూపం శగ్రజాతం శగణరఘునాథానితం తం సజీవం సాద్వైతం సావధూతం పరిజన సహితం కృష్ణ చైతన్యదేవం. శ్రీరాధాకృష్ణపాదం శగణ లలిత శ్రీ విశాఖాన్వితం. ಹೇ ಕೃಷ್ಣ ಕರುಣಾ ಸಿಂಧೋ ದೀನ ಬಂಧೋ ಜಗತ್ಪತೆ ಗೋಪೇಶ ಗೋಪಿಕಾ ಕಂತ ರಾಧಾ ಕಂತ ನಮಸ್ತುತೆ ತಪ್ತ ಕಂಚನ ಗೌರಾಂಗೇ ರಾಧೇ ವೃಂದಾವನೇಶ್ವರಿ ವೃಷವಾನುಸುತೆ ದೇವಿ ಪ್ರಣಮಾಮಿ ಹರಿಪ್ರಿಯೆ ವಂಚಾಕಲ್ಪತರುಭ್ಯಶ್ಚ ಕೃಪಾ ಸಿಂಧುಭ್ಯೇವ ಚ ಪತಿತಾನಂ ಪಾವನೇಭ್ಯೋ ವೈಷ್ಣವೇಭ್ಯೋ ನಮೋ ನಮೋ ಮಾವದನ್ನಾಯ ಕೃಷ್ಣ ಪ್ರೇಮ ಪ್ರದಾಯತೆ ಕೃಷ್ಣಾಯ ಕೃಷ್ಣ ಚೈತನ್ಯ ನಮ್ನೇ ಗೌರತಿ ನಮಃ ಜಯ ಶ್ರೀ ಕೃಷ್ಣ ಚೈತನ್ಯ ಪ್ರಭು ನಿತ್ಯಾನಂದ ಶ್ರೀ ಅದ್ವೈತ ಗದಾಧರ ಶಿವಾಸಾದಿ ಗೌರಭಕ್ತ ವೃಂದ ಹರೇ ಕೃಷ್ಣ 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 ಹರೇ 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 ರಾಮ 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 ಹರೇ 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 ಕೃಷ್ಣ 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 ಹರೇ 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 ರಾಮ 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 ಹರೇ 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 ಕೃಷ್ಣ 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 ಹರೇ 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 ರಾಮ 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 ಹರೇ ಹರೇ ଆଜି ଏଠାରେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ ଆମେ ଗତକାଲି ପରୀକ୍ଷିତ ମହାରାଜଙ୍କର ରାଜ୍ୟ ତ୍ୟାଗ ଏବଂ ମୃତ୍ୟୁ ପ୍ରତୀକ୍ଷାରେ ଗଙ୍ଗାନଦୀ କୂଳରେ ଉପବେଶନ କଥା ଶ୍ରବଣ କରୁଥିଲେ। ଯେତେବେଳେ ମହାରାଜ ପରୀକ୍ଷିତ ଅଭିଶପ୍ତ ହେଲେ ଯେ ସାତ ଦିନ ମଧ୍ୟରେ ସର୍ପଦଂଶନରେ ତାଙ୍କର ମୃତ୍ୟୁ ହେବ, ସେତେବେଳେ କାଳ ବିଳମ୍ବ ନ କରି ପରୀକ୍ଷିତ ମହାରାଜ ନିଜର ପୁତ୍ର ଜନ୍ମଜୟକୁ ରାଜଗାଦୀରେ ଅଭିଷିକ୍ତ କରି ରାଜ୍ୟ ତ୍ୟାଗ କରି ମୃତ୍ୟୁର ପ୍ରତୀକ୍ଷାରେ ଗଙ୍ଗାନଦୀ କୂଳରେ ଉପବେଶନ କଲେ ଏବଂ ପରୀକ୍ଷିତ ମହାରାଜ ଏହି ବ୍ରତ ଗ୍ରହଣ କଲେ ଯେ ମୃତ୍ୟୁ ପର୍ଯ୍ୟନ୍ତ ସେ ଅନ୍ନ ଜଳ ଗ୍ରହଣ କରିବେ ନାହିଁ। ଏହିପରି ଭାବରେ ଯେତେବେଳେ ମହାରାଜ ପରୀକ୍ଷିତ ଗଙ୍ଗାନଦୀ କୂଳରେ ଉପବେଶନ କରି ମୃତ୍ୟୁର ପ୍ରତୀକ୍ଷା କରୁଛନ୍ତି ଏବଂ ଚିନ୍ତା କରୁଛନ୍ତି ଏହି ସାତ ଦିନର ସମୟ ସେ କିପରି ଭାବରେ ଅତିବାହିତ କରିବେ, କିପରି ଭାବରେ ଏହି ସାତ ଦିନ ସମୟର ସେ ସଦୁପଯୋଗ କରିବେ। କାରଣ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି, ଅନ୍ତଃକାଳେ ଚ ମାମ ଏବଂ ସ୍ମରଣ ମୁକ୍ତ କଳେବରମ ଯାହା ପ୍ରୟାତି ସମଦ୍ଭାବମ ଜାତି ନାସ୍ତ୍ରିତ ସଂଶୟ। ମୃତ୍ୟୁ ସମୟରେ ଯେଉଁମାନେ ମୋତେ ସ୍ମରଣ କରି ଶରୀର ତ୍ୟାଗ କରିଥାନ୍ତି, ମୃତ୍ୟୁ ପରେ ସେମାନେ ମୋର ଧାମକୁ ପ୍ରାପ୍ତ ହୋଇଥାନ୍ତି, ମୋତେ ପ୍ରାପ୍ତ ହୋଇଥାନ୍ତି। ତେଣୁ ମୃତ୍ୟୁ ହେଉଛି ପରୀକ୍ଷାର ସମୟ। ସାରା ଜୀବନ ଆମେ ଯେତେ ସବୁ କର୍ମ କରିଛେ, ମୃତ୍ୟୁ ସମୟରେ ଯଦି ସେ କର୍ମ ଦ୍ୱାରା ଆମେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିପାରୁନେ ମୃତ୍ୟୁ ସମୟରେ, ତାହେଲେ ଆମର ସମସ୍ତ କର୍ମ ବିଫଳ ହୋଇଯିବ। ତେଣୁ ବାସ୍ତବିକ କ୍ଷେତ୍ରରେ ଜୀବନରେ ଆମେ ଏପରି ଭାବରେ କର୍ମ କରିବା ଉଚିତ ଯାହାଦ୍ୱାରା ଆମେ ସବୁ ସମୟରେ ଭଗବାନ କୃଷ୍ଣଙ୍କର ସ୍ମରଣ କରିପାରିବା, ତାହେଲେ ମୃତ୍ୟୁ ସମୟରେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିବା ଆମ ପକ୍ଷରେ ସହଜ ହେବ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି, ଯେନ କେନ ଉପାୟନ ମନ କୃଷ୍ଣ ନିବେଶୟ, ଯେକୌଣସି ଉପାୟରେ ମଧ୍ୟ ଆମର ମନକୁ ଭଗବାନ କୃଷ୍ଣଙ୍କର ଚରଣାରବିନ୍ଦରେ ନିବେଶ କରିବା ଉଚିତ। ସେଥିପାଇଁ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି, ତସ୍ମାତ୍ ସର୍ବେଷୁ କାଳେଷୁ ମାଂ ଅନୁସ୍ମର ଯୁଦ୍ଧସ। ହେ ଅର୍ଜୁନ, ତୁମେ ସବୁ ସମୟରେ ମୋତେ ସ୍ମରଣ କର, ଏପରିକି ଯୁଦ୍ଧ ସମୟରେ ମଧ୍ୟ। ଯୁଦ୍ଧ ସମୟରେ ନିଶ୍ଚିତ ଭାବରେ ଯୋଦ୍ଧା ତାର ଲକ୍ଷ୍ୟ କଥା ଚିନ୍ତା କରିବ, କିପରି ଲକ୍ଷ୍ୟକୁ ସେ ଭେଦ କରିବ ନିଜର ବାଣ ଦ୍ୱାରା, ସେ କଥା ସେ ଚିନ୍ତା କରିବା ସ୍ୱାଭାବିକ। କିନ୍ତୁ ଭଗବାନ କୃଷ୍ଣ କହୁଛନ୍ତି ଯୁଦ୍ଧ ସମୟରେ ମଧ୍ୟ ତୁମେ ମୋତେ ସ୍ମରଣ କର। ତାର ଅର୍ଥ ହେଲା ଯେ ବ୍ୟକ୍ତି କୃଷ୍ଣ ଚେତନଶୀଳ ହୋଇ ଯୁଦ୍ଧ କରିବ, କୃଷ୍ଣଙ୍କ ପାଇଁ ବା ଧର୍ମର ରକ୍ଷା ପାଇଁ ଯୁଦ୍ଧ କରିବ। ତେଣୁ ବ୍ୟକ୍ତି ବା ଯୋଦ୍ଧା ସେତେବେଳେ ଚିନ୍ତା କରିବ ଯେ ଭଗବାନ କୃଷ୍ଣଙ୍କର ପାଇଁ ବା ଧର୍ମ ରକ୍ଷା ପାଇଁ ମୁଁ ଯୁଦ୍ଧ କରୁଛି, ସେ କୃଷ୍ଣଙ୍କର ସ୍ମରଣ କରିବ ଯୁଦ୍ଧ ସମୟରେ। ଠିକ୍ ସେହିପରି ଆମେ ଭୌତିକ ସଂସାରରେ ଜୀବନ ଧାରଣ ପାଇଁ ବିଭିନ୍ନ କର୍ମ କରିବା ମଧ୍ୟରେ ମଧ୍ୟ ଯଦି ଆମର ସମସ୍ତ କର୍ମ କୃଷ୍ଣଙ୍କ ପ୍ରତି ଅର୍ପିତ ହେବ, ତାହେଲେ ଆମେ ମଧ୍ୟ ସବୁ ସମୟରେ କୃଷ୍ଣ ଚେତନଶୀଳ ହୋଇପାରିବା। ସେଥିପାଇଁ ଭଗବାନ କୃଷ୍ଣ କହୁଛନ୍ତି ସବୁ ସମୟରେ ତୁମେ ମୋତେ ସ୍ମରଣ କର, ମୋର ଭକ୍ତ ହୁଅ ଏବଂ ମୋର ସୁରକ୍ଷାରେ କାର୍ଯ୍ୟ କର। ଆମେ ଦେଖିବା ବ୍ରଜଭୂମିରେ ସମସ୍ତ ବ୍ରଜବାସୀଗଣ ଯଦିଓ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରୁଥିଲେ, କିନ୍ତୁ ଦୈନନ୍ଦିନ କାର୍ଯ୍ୟ ସହିତ ସେମାନେ ସବୁ ସମୟରେ କୃଷ୍ଣଙ୍କର ସ୍ମରଣ କରୁଥିଲେ। ଗୋପ ସ୍ତ୍ରୀମାନେ ଗୃହ କାର୍ଯ୍ୟ କରିବା ମଧ୍ୟରେ ମଧ୍ୟ ଭଗବାନ କୃଷ୍ଣଙ୍କର ଲୀଳା କୀର୍ତ୍ତନ କରୁଥିଲେ, ତାହା ହିଁ ହେଉଛି କୃଷ୍ଣ ସ୍ମରଣ। ତେଣୁ ଆମେ ଗୃହ କାର୍ଯ୍ୟ କରିବା ମଧ୍ୟରେ ମଧ୍ୟ ଆମେ ହରେ କୃଷ୍ଣ ମହାମନ୍ତ୍ରର କୀର୍ତ୍ତନ କରିପାରିବା, ଭଗବାନ କୃଷ୍ଣଙ୍କର ନାମଗାନ କରିପାରିବା, ଲୀଳା କୀର୍ତ୍ତନ କରିପାରିବା। ଆମେ ଯେକୌଣସି ସମୟରେ ଯେକୌଣସି ଅବସ୍ଥାରେ ଯେକୌଣସି କାର୍ଯ୍ୟରେ କୃଷ୍ଣଙ୍କର ସ୍ମରଣ କରିବା ଶିଖିବା ଆବଶ୍ୟକ, ତାହା ହିଁ ହେଉଛି ମନୁଷ୍ୟ ଜୀବନର ପୂର୍ଣ୍ଣତା। ତେଣୁ ମହାରାଜ ପରୀକ୍ଷିତ ମୃତ୍ୟୁ ସମୟରେ କିପରି କୃଷ୍ଣଙ୍କର ସ୍ମରଣ କରିବେ, ସେଥିପାଇଁ ସେ ଏହି ସାତ ଦିନର ସମୟ କୃଷ୍ଣ ସ୍ମରଣରେ ଉପଯୋଗ କରିବା ପାଇଁ ମନସ୍ଥ କରିଛନ୍ତି। କାରଣ ଯେହେତୁ ସେ ବାଲ୍ୟକାଳରୁ କୃଷ୍ଣ ଭକ୍ତ, ସେ ଜାଣିଛନ୍ତି ଯେ ମୃତ୍ୟୁ ସମୟରେ ମୃତ୍ୟୁ ପାଇଁ କିପରି ପ୍ରସ୍ତୁତ ହେବାକୁ ହୁଏ। ତେଣୁ ଯେତେବେଳେ ଏ ସମ୍ବାଦ ଚତୁର୍ଦିଗରେ ପ୍ରଚାରିତ ହେଲା ଯେ ମହାରାଜ ପରୀକ୍ଷିତ ରାଜ୍ୟ ତ୍ୟାଗ କରି ମୃତ୍ୟୁ ପାଇଁ ଗଙ୍ଗାନଦୀ ତଟରେ ଉପବେଶନ କରିଛନ୍ତି ମୃତ୍ୟୁର ପ୍ରତୀକ୍ଷାରେ, ଏବଂ ସର୍ପଦଂଶନରେ ତାଙ୍କର ମୃତ୍ୟୁ ହେବାକୁ ଯାଉଛି, ତେଣୁ ଅତି ଦ୍ରୁତ ଗତିରେ ଏ ସମ୍ବାଦ ଚତୁର୍ଦିଗରେ ପ୍ରଚାରିତ ହେଲା। ଅନେକ ମୁନି ଋଷି ଗଙ୍ଗା ସ୍ନାନ କରିବା ବାହାନରେ ସେହି ସ୍ଥଳରେ ଆସି ଉପସ୍ଥିତ ହେଲେ ଯେଉଁ ସ୍ଥଳରେ ମହାରାଜ ପରୀକ୍ଷିତ ଉପବେଶନ କରିଥିଲେ। ସେମାନଙ୍କ ମନରେ କୌତୁହଳ ଜାଗ୍ରତ ହୋଇଥିଲା ଯେ କିପରି ଭାବରେ ମହାରାଜ ପରୀକ୍ଷିତ ସର୍ପଦଂଶନରେ ମୃତ୍ୟୁବରଣ କରିବେ। ତେଣୁ ଯେତେବେଳେ ଏହିପରି ଭାବରେ ସେଠାରେ ମୁନି ଋଷିମାନେ ଏକତ୍ରିତ ହେଲେ, ମହାରାଜ ପରୀକ୍ଷିତ ସମସ୍ତ ମୁନି ଋଷିମାନଙ୍କୁ ଲକ୍ଷ୍ୟ କରି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ କଲେ। ସେହି ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନଟି ଥିଲା ଯେ ହେ ମୁନିଗଣ, ଆପଣମାନେ କୃପା କରି କୁହନ୍ତୁ ଯେ ବ୍ୟକ୍ତିର ଜୀବନରେ କର୍ତ୍ତବ୍ୟ କ'ଣ, ସେ କ'ଣ କରିବା ଉଚିତ, ଏବଂ ବିଶେଷ ଭାବରେ ଯାହାର ମୃତ୍ୟୁ ଅତି ନିକଟରେ, ଯେ ମୃତ୍ୟୁ ମୁଖରେ ପତିତ ହେବାକୁ ଯାଉଛି, ତାହାର କର୍ତ୍ତବ୍ୟ କ'ଣ। ଏ ପ୍ରଶ୍ନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା, ଏବଂ ଏ ପ୍ରଶ୍ନର ଉତ୍ତର ପ୍ରତ୍ୟେକ ବ୍ୟକ୍ତି ଜାଣିବା ଉଚିତ ଯେ ଜୀବନରେ ମନୁଷ୍ୟର କର୍ତ୍ତବ୍ୟ କ'ଣ, ଏବଂ ମୃତ୍ୟୁ ସମୟରେ ତାହାର ବିଶେଷ ଭାବରେ କ'ଣ କର୍ତ୍ତବ୍ୟ, ସେ କ'ଣ କରିବା ଉଚିତ, ତାହେଲେ ଆମେ ମୃତ୍ୟୁର ସମ୍ମୁଖୀନ ନିର୍ଭୟରେ ହୋଇପାରିବା। ଯଦି ଆମେ ଜାଣିଥାଉ ମୃତ୍ୟୁର ସମ୍ମୁଖୀନ କିପରି ଭାବରେ ହେବାକୁ ହେବ, ବା ମୃତ୍ୟୁ ସମୟରେ ଆମର କର୍ତ୍ତବ୍ୟ କ'ଣ, କିନ୍ତୁ ଯଦି ଆମେ ଏହା ଜାଣିନଥାଉ ତାହେଲେ ମୃତ୍ୟୁ ପାଇଁ ଆମେ ଭୟଭୀତ ହେବା, ମୃତ୍ୟୁର କିପରି ସମ୍ମୁଖୀନ ହେବା ସେଥିପାଇଁ ଆମେ ଭୟଭୀତ ଅବସ୍ଥାରେ ରହିବା। ତେଣୁ ମହାରାଜ ପରୀକ୍ଷିତ ଏ ଯେଉଁ ପ୍ରଶ୍ନ କଲେ ମୁନି ଋଷିମାନଙ୍କୁ, ତାହା ଥିଲା ସମସ୍ତ ଜଗତର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। ଯଦିଓ ମହାରାଜ ପରୀକ୍ଷିତ ନିଜେ ଜାଣିଥିଲେ ଏ ପ୍ରଶ୍ନର ଉତ୍ତର କ'ଣ ହେବ, ସେ କିପରି ଭାବରେ ମୃତ୍ୟୁ ପାଇଁ ପ୍ରସ୍ତୁତ ହେବେ। କିନ୍ତୁ ଜଗତର ମଙ୍ଗଳ ପାଇଁ ମହାରାଜ ପରୀକ୍ଷିତ ଏ ପ୍ରଶ୍ନ କରିଛନ୍ତି ମୁନିଋଷିମାନଙ୍କୁ। କିନ୍ତୁ ସେଠାରେ ଉପସ୍ଥିତ ଥିବା ମୁନିଋଷିମାନଙ୍କ ମଧ୍ୟରେ କେହି ହେଲେ ଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିଲେ ନାହିଁ। ଯେଉଁମାନେ ଯେଉଁ ମୁନିଋଷିମାନେ କର୍ମବାଦୀ ଅର୍ଥାତ୍ କର୍ମରେ ବିଶ୍ୱାସ କରନ୍ତି, ସେମାନେ ମହାରାଜ ପରୀକ୍ଷିତଙ୍କୁ ଉପଦେଶ ଦେଲେ, ରାଜନ ମୃତ୍ୟୁ ସମୟରେ ତୁମର ବିଶେଷ କର୍ତ୍ତବ୍ୟ ହେଉଛି ବ୍ରାହ୍ମଣମାନଙ୍କୁ ଡାକି କିଛି ଦାନ ଧର୍ମ କରିବା। କାରଣ ସାଧାରଣ ଭାବରେ ଦେଖାଯାଏ ଯେ ମୃତ୍ୟୁ ମୁଖରେ ପଡ଼ିଥିବା ବ୍ୟକ୍ତିର ଯଦି ମୃତ୍ୟୁ ହେଉନି, ଅଧିକ ଦିନ କଷ୍ଟ ଭୋଗ କରୁଛି, ତାହେଲେ ତାକୁ କୁହାଯାଇଥାଏ ତୁମେ ବ୍ରାହ୍ମଣମାନଙ୍କୁ ଡାକି କିଛି ଦାନ ଧର୍ମ କର, ପାପରୁ ମୁକ୍ତ ହେଲେ ତୁମର ମୃତ୍ୟୁ ହୋଇଯିବ। କାରଣ ଯେଉଁମାନେ ଅତ୍ୟଧିକ ପାପୀ ସେମାନଙ୍କର ଏତେ ସହଜରେ ମୃତ୍ୟୁ ହୁଏନି, ସେମାନେ ବହୁତ କଷ୍ଟ ଭୋଗ କରନ୍ତି, ମୃତ୍ୟୁ ଶଯ୍ୟାରେ ପଡ଼ି ରହନ୍ତି ଅନେକ ସମୟ ଧରି। ତେଣୁ କେହି କେହି ମୁନିଋଷି ପରୀକ୍ଷିତ ମହାରାଜଙ୍କୁ ସେପରି ଉପଦେଶ ପ୍ରଦାନ କଲେ, ତୁମେ ବ୍ରାହ୍ମଣମାନଙ୍କୁ ଡାକି କିଛି ଦାନ ଧର୍ମ କର। କିନ୍ତୁ ପରୀକ୍ଷିତ ମହାରାଜ ଏପରି ଉତ୍ତରରେ ସନ୍ତୁଷ୍ଟ ହେଲେ ନାହିଁ, କାରଣ ସେ ଜାଣିଥିଲେ ଏ ପ୍ରଶ୍ନର ଉତ୍ତର କ'ଣ ହେବ। ପୁଣି କେହି ମୁନିଋଷି ଥିଲେ ଯେ ଜ୍ଞାନ ମାର୍ଗର ଅନୁସରଣ କରୁଥିଲେ, ସେମାନେ ପରୀକ୍ଷିତ ମହାରାଜଙ୍କୁ କହିଲେ ଯେ ରାଜନ ତୁମେ ଜ୍ଞାନର ଅନୁଶୀଳନ କର, ଏହି ସାତ ଦିନର ସମୟ ତୁମେ ଜ୍ଞାନ ଅନୁଶୀଳନରେ ବ୍ୟତୀତ କର। ପରୀକ୍ଷିତ ମହାରାଜ ଏ ଉତ୍ତରରେ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ। ପୁଣି କେହି ମୁନିଋଷି ଥିଲେ ଯେଉଁମାନେ ପରୀକ୍ଷିତ ମହାରାଜଙ୍କୁ ଉପଦେଶ ପ୍ରଦାନ କରି କହିଲେ ରାଜନ ତୁମେ ଅଷ୍ଟାଙ୍ଗ ଯୋଗର ଅଭ୍ୟାସ କର, କିନ୍ତୁ ପରୀକ୍ଷିତ ମହାରାଜ ଏପରି ଉତ୍ତରରେ ମଧ୍ୟ ସନ୍ତୁଷ୍ଟ ହେଲେ ନାହିଁ। ସେ ଏପରି ଏକ ମହାନ ବ୍ୟକ୍ତିଙ୍କର ପ୍ରତୀକ୍ଷା କରୁଥିଲେ ଯିଏକି ତାଙ୍କୁ ଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବେ। ସେହି ସମୟରେ ଭଗବାନଙ୍କର ପ୍ରେରଣାରେ ବ୍ୟାସନନ୍ଦନ ଶ୍ରୀ ସୁଖଦେବ ଗୋସ୍ୱାମୀ ସେ ସ୍ଥଳରେ ଆସି ଉପସ୍ଥିତ ହେଲେ। ଶ୍ରୀ ସୁଖଦେବ ଗୋସ୍ୱାମୀ ଯିଏକି ଜନ୍ମରୁ ଭଗବାନଙ୍କର ଉପରେ ନିର୍ଭରଶୀଳ ହୋଇ ଗୃହତ୍ୟାଗ କରି ସମଗ୍ର ସଂସାରରେ ଭ୍ରମଣ କରୁଥିଲେ, ହରେର ଗୁଣ କ୍ଷିପ୍ତମତି ଭଗବାନ ବାଦରାୟଣୀ, ସେହି ଭଗବାନ ବାଦରାୟଣୀ ଶ୍ରୀ ସୁଖଦେବ ଗୋସ୍ୱାମୀ ସବୁ ସମୟରେ ଭଗବାନ ହରିଙ୍କର ଗୁଣ କୀର୍ତ୍ତନରେ ମଗ୍ନ ଥିଲେ। ସେ ଏପରି ଭାବରେ ଭଗବାନ ହରିଙ୍କର ଗୁଣ କୀର୍ତ୍ତନରେ ମଗ୍ନ ଥିଲେ, ତାଙ୍କର ବାହ୍ୟ ଜ୍ଞାନ ଲୁପ୍ତ ହୋଇଥିଲା। ତାଙ୍କର ଯେ ଗୋଟିଏ ଶରୀର ରହିଛି ବା ଶରୀରକୁ ଆବୃତ କରିବାର ଆବଶ୍ୟକତା ରହିଛି, ବସ୍ତ୍ର ଧାରଣ କରିବାର ଆବଶ୍ୟକତା ରହିଛି, ସେ କଥା ଶ୍ରୀ ସୁଖଦେବ ଗୋସ୍ୱାମୀ ଭୁଲି ଯାଇଥିଲେ। ତେଣୁ ଉଲଗ୍ନ ହିଁ ବିଚରଣ କରୁଥିଲେ ଶ୍ରୀ ସୁଖଦେବ ଗୋସ୍ୱାମୀ, କିନ୍ତୁ ଦେହ ପ୍ରତି ବା ଶରୀର ପ୍ରତି ଧ୍ୟାନ ନଥିଲା। ତେଣୁ ସେ ଶ୍ରୀ ସୁଖଦେବ ଗୋସ୍ୱାମୀ ଭଗବାନ ହରିଙ୍କର ଗୁଣ ମଗ୍ନ ଚିତ୍ତ ଥିବା ହେତୁ ଯେତେବେଳେ ସେ ଭଗବାନଙ୍କ ପ୍ରେରଣାରେ ସେହି ସ୍ଥଳରେ ଆସି ଉପସ୍ଥିତ ହେଲେ, ଯେଉଁଠାରେ ମହାରାଜ ପରୀକ୍ଷିତ ମୃତ୍ୟୁ ପାଇଁ ପ୍ରତୀକ୍ଷା କରୁଛନ୍ତି ଏବଂ ମୁନିଋଷିମାନେ ସେଠାରେ ଉପସ୍ଥିତ ରହିଛନ୍ତି, ସେତେବେଳେ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କୁ ଦର୍ଶନ କରି ସେଠାରେ ଉପସ୍ଥିତ ଥିବା ମୁନିଋଷିମାନେ ଦଣ୍ଡାୟମାନ ହୋଇ ତାଙ୍କୁ ପ୍ରଣତି ନିବେଦନ କଲେ ଏବଂ ମହାରାଜ ପରୀକ୍ଷିତ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ଚରଣରେ ପ୍ରଣାମ କରି ତାଙ୍କୁ ଉପଯୁକ୍ତ ଆସନ ପ୍ରଦାନ କଲେ ଏବଂ ତାଙ୍କ ସମ୍ମୁଖରେ ପରୀକ୍ଷିତ ମହାରାଜ ସେହି ଏକା ପ୍ରଶ୍ନ ରଖିଲେ, ଅତଃ ପୃଚ୍ଛାମି ସଂସିଦ୍ଧି ଯୋଗିନାଂ ପରମଂ ଗୁରୁ ପୁରୁଷ ସେହ ୟତ୍ କାର୍ଯ୍ୟ ମ୍ରିୟମାଣସ୍ୟ ସର୍ବଥା। ପରୀକ୍ଷିତ ମହାରାଜ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି, ହେ ଯୋଗୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଯୋଗୀ ଶ୍ରୀ ସୁଖଦେବ ଗୋସ୍ୱାମୀ, ଆପଣ କୃପା କରି କହନ୍ତୁ ଯେ ପୁରୁଷ ସେହ ୟତ୍ କାର୍ଯ୍ୟ, ଜୀବନରେ ମନୁଷ୍ୟର କର୍ତ୍ତବ୍ୟ କ'ଣ, ଏବଂ ବିଶେଷ ଭାବରେ ମ୍ରିୟମାଣସ୍ୟ ସର୍ବଥା, ଯେଉଁ ବ୍ୟକ୍ତି ମ୍ରିୟମାଣ ଅବସ୍ଥାରେ ରହିଛି, ମୃତ୍ୟୁର ସମ୍ମୁଖୀନ ହେବାକୁ ଯାଉଛି, ଯାହା ପାଇଁ ମୃତ୍ୟୁ ଅତି ନିକଟରେ, ସେପରି ବ୍ୟକ୍ତିର କ'ଣ କର୍ତ୍ତବ୍ୟ ହେବା ଉଚିତ? ଯେତେବେଳେ ଶ୍ରୀ ଶୁକଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କଠାରୁ ଏପରି ପ୍ରଶ୍ନ ଶ୍ରବଣ କଲେ, ସେ ଅତ୍ୟନ୍ତ ଆନନ୍ଦିତ ହୋଇ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଭୂୟସୀ ପ୍ରଶଂସା କରୁଛନ୍ତି। ଶ୍ରୀ ଶୁକଦେବ ଗୋସ୍ୱାମୀ କହୁଛନ୍ତି, ବରିୟାନ ଏସତେ ପ୍ରଶ୍ନ କୃତ ଲୋକ ହିତଂ ନୃପାଃ। ହେ ରାଜନ, ତୁମେ ଯେଉଁ ପ୍ରଶ୍ନ କରିଛ, ଏ ପ୍ରଶ୍ନ ସମସ୍ତ ପ୍ରଶ୍ନମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଶ୍ନ। କାହିଁକି ନା, ଏହା ସମସ୍ତ ଜନସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ। କୃତଂ ଲୋକ ହିତଂ ନୃପାଃ, ଲୋକହିତ ପାଇଁ, ଜନସମାଜର ମଙ୍ଗଳ ପାଇଁ ତୁମେ ଏ ପ୍ରଶ୍ନ କରିଛ, କାରଣ ଏ ପ୍ରଶ୍ନର ଉତ୍ତର ସମସ୍ତ ଜନସମାଜ ଜାଣିବା ଆବଶ୍ୟକ। ଆତ୍ମବିତ୍ ସମ୍ମତ ପୁଂସା ସ୍ରୋତ ବ୍ୟାଧି ସୁୟତ୍ ପରଃ, ଏବଂ ଏପରି ପ୍ରଶ୍ନ ସମସ୍ତ ଆତ୍ମ ସାକ୍ଷାତ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ମତ ପ୍ରଶ୍ନ। ଅର୍ଥାତ୍ ଯେଉଁମାନେ ଆତ୍ମଜ୍ଞାନ ଲାଭ କରିଛନ୍ତି, ସେମାନେ ଏପରି ପ୍ରଶ୍ନ ପ୍ରତି ନିଜର ସମ୍ମତି ପ୍ରଦାନ କରିଥାନ୍ତି। ଅର୍ଥାତ୍ ଆତ୍ମଜ୍ଞାନ ଲାଭ କରିଥିବା ବ୍ୟକ୍ତିମାନେ ଜଗତର ମଙ୍ଗଳ ପାଇଁ ସେମାନେ ଏପରି ପ୍ରଶ୍ନକୁ ପ୍ରୋତ୍ସାହନ ପ୍ରଦାନ କରିଥାନ୍ତି। ଶ୍ରୋତ ବ୍ୟାଧି ସୁଜାତ ପରଃ, ଏବଂ ଏ ପ୍ରଶ୍ନର ଉତ୍ତର ସମସ୍ତ ଶ୍ରବଣୀୟ ବିଷୟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଶ୍ରବଣୀୟ ବିଷୟ। ଶ୍ରୋତ ବ୍ୟାଧିନୀ ରାଜେନ୍ଦ୍ର ନୃଣାଂ ସନ୍ତି ସହସ୍ରଶଃ। ହେ ରାଜେନ୍ଦ୍ର, ସଂସାରରେ ଲୋକମାନଙ୍କର ଶ୍ରବଣ କରିବା ପାଇଁ ଅନେକ ପ୍ରକାର ବିଷୟ ରହିଛି, ବିଷୟବସ୍ତୁ ରହିଛି, କିନ୍ତୁ ସମସ୍ତ ଶ୍ରବଣୀୟ ବିଷୟମାନଙ୍କ ମଧ୍ୟରେ ଏହି ପ୍ରଶ୍ନର ଉତ୍ତର ଶ୍ରବଣ କରିବା ହେଉଛି ସର୍ବଶ୍ରେଷ୍ଠ ଶ୍ରବଣୀୟ ବିଷୟ। ତେଣୁ ଏହିପରି ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ପ୍ରଶଂସା କରି ଶ୍ରୀ ଶୁକଦେବ ଗୋସ୍ୱାମୀ ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛନ୍ତି। ତେଣୁ ଶ୍ରୀ ଶୁକଦେବ ଗୋସ୍ୱାମୀ କହୁଛନ୍ତି, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରିହି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟ ଇଚ୍ଛତାଂ ଅଭୟମ୍। ହେ ରାଜନ, ତୁମେ ଯଦି ମୃତ୍ୟୁ ଭୟରୁ ରକ୍ଷା ପାଇବାକୁ ଚାହ, ମୃତ୍ୟୁ ଭୟରୁ ନିର୍ଭୟ ହେବା ପାଇଁ ଚାହ, କାରଣ ସଂସାରରେ ସମସ୍ତେ ମୃତ୍ୟୁ ଭୟରେ ଭୟଭୀତ, ସମସ୍ତେ ମୃତ୍ୟୁ ଭୟରୁ ନିର୍ଭୟ ହେବା ପାଇଁ ଚେଷ୍ଟା କରିଥାନ୍ତି, କିନ୍ତୁ ନିର୍ଭୟ ହେବାର ମାର୍ଗ ଜାଣିନଥାନ୍ତି। ତେଣୁ ଶୁକଦେବ ଗୋସ୍ୱାମୀ କହୁଛନ୍ତି, ହେ ରାଜନ, ତୁମେ ଯଦି ମୃତ୍ୟୁ ଭୟରୁ ନିର୍ଭୟ ହେବା ପାଇଁ ଚାହ, ମୃତ୍ୟୁ ଭୟରୁ ରକ୍ଷା ପାଇବା ପାଇଁ ଚାହ, ତାହେଲେ ତୁମେ କ'ଣ କରିବା ଉଚିତ? ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ। ଯେଉଁ ଭଗବାନ ସଡ ଐଶ୍ୱର୍ଯ୍ୟ ସମ୍ପନ୍ନ ଏବଂ ଯେ ସମସ୍ତ ପ୍ରାଣୀମାନଙ୍କର ପରମ ନିୟନ୍ତ୍ରଣକାରୀ ପରମେଶ୍ୱର, ଏବଂ ଯେ ପ୍ରାଣୀମାନଙ୍କର ସମସ୍ତ ଦୁଃଖ ହରଣ କରନ୍ତି ବୋଲି ତାଙ୍କର ନାମ ହେଉଛି ହରି, ସେହି ଭଗବାନ ହରିଙ୍କର କଥା ତୁମର ଶ୍ରବଣ କରିବା ଉଚିତ, ଶ୍ରୋତବ୍ୟ କୀର୍ତ୍ତିତବ୍ୟ। ସେହି ଭଗବାନ ହରିଙ୍କର କଥା ଶ୍ରବଣ ସହିତ ତୁମର କୀର୍ତ୍ତନ ମଧ୍ୟ କରିବା ଉଚିତ, ଏବଂ ତା ସହିତ ସ୍ମର୍ତ୍ତବ୍ୟ, ତୁମେ ସବୁ ସମୟରେ ସେ ଭଗବାନ ହରିଙ୍କର କଥା ସ୍ମରଣ ମଧ୍ୟ କରିବା ଉଚିତ। ତସ୍ମାତ୍ ସର୍ବାତ୍ମନା ରାଜନ୍ ହୃଦିସ୍ଥଂ କୁରୁ କେଶବଂ। ହେ ରାଜନ୍, ତୁମେ ଏହିପରି ଭାବରେ ତୁମେ ଯେତେ ଅଧିକ ଭଗବାନଙ୍କର କଥା କୃଷ୍ଣଙ୍କର କଥା ଶ୍ରବଣ କରିବ, କୀର୍ତ୍ତନ କରିବ ଏବଂ ତାଙ୍କର ସ୍ମରଣ କରିବ, ତାହେଲେ କ'ଣ ହେବ ନା ଭଗବାନ ବିଶତେ ହୃଦୟ, ସେହି ଭଗବାନ ତୁମର ହୃଦୟରେ ବିରାଜମାନ କରିବେ। ଯଦିଓ ଭଗବାନ ସମସ୍ତଙ୍କ ହୃଦୟରେ, ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ପରମାତ୍ମା ରୂପରେ ବିରାଜମାନ କରୁଛନ୍ତି, କିନ୍ତୁ ଆମର ସେ ଅନୁଭବ ହୋଇପାରୁନି। ଆମେ ଅନୁଭବ କରିପାରୁନୁ ଯେ ଭଗବାନ ଆମ ହୃଦୟରେ ରହିଛନ୍ତି। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତୁମେ ସେହି କେଶବଙ୍କୁ, କୃଷ୍ଣଙ୍କୁ ହୃଦୟରେ ଧାରଣ କର। ହୃଦିସ୍ଥଂ କୁରୁ କେଶବଂ ମ୍ରିୟମାଣ ହି ଅବହିତୋ ସ୍ତତୋ ଦାସୀ ପରାଙ୍ଗତେ। ଭଗବାନ କୃଷ୍ଣଙ୍କୁ ହୃଦୟରେ ଧାରଣ କଲେ କ'ଣ ହେବ ନା ମ୍ରିୟମାଣ ବ୍ୟକ୍ତି ମଧ୍ୟ, ଯେଉଁ ବ୍ୟକ୍ତି ମୃତ୍ୟୁମୁଖରେ ପତିତ ହେବାକୁ ଯାଉଛି, ସେପରି ବ୍ୟକ୍ତି ମଧ୍ୟ ସ୍ତତୋ ଦାସୀ ପରାଙ୍ଗତେ, ସେପରି ବ୍ୟକ୍ତି ମଧ୍ୟ ପରମ ଗତିକୁ ଲାଭ କରିବ। ସେ ପରମ ଗତି କ'ଣ? କାରଣ ସାଧାରଣ ଭାବରେ ସ୍ୱର୍ଗ ଗତିକୁ ଆମେ ଗତକାଲି ଆଲୋଚନା କରୁଥିଲେ। ସାଧାରଣ ଭାବରେ ଯେଉଁ ଲୋକମାନେ ସ୍ୱର୍ଗ ଗତିକୁ ଶ୍ରେଷ୍ଠ ଗତି ବୋଲି ଭାବିଥାନ୍ତି, କିନ୍ତୁ ସ୍ୱର୍ଗ ଗତି ମଧ୍ୟ ଶ୍ରେଷ୍ଠ ଗତି ନୁହେଁ। ତେଣୁ ପରମ ଗତି ଅର୍ଥାତ୍ ଯଦ୍ ଗତ୍ୱାନ ନିବର୍ତ୍ତନ୍ତେ ତଦ୍ଧାମଂ ପରମଂ ମମ। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଯେଉଁ ଧାମକୁ ଥରେ ପ୍ରାପ୍ତ ହେଲେ ବ୍ୟକ୍ତିର ଏହି ଭୌତିକ ସଂସାରରେ ଦୁଃଖ ଭୋଗ କରିବା ପାଇଁ ଆଉ ପୁନରାଗମନ ହେବ ନାହିଁ, ସେହି ହେଉଛି ମୋର ପରମ ଧାମ। ତେଣୁ ଭଗବାନଙ୍କର ଯେଉଁ ଧାମ ବୈକୁଣ୍ଠ ଧାମ ବା ଗୋଲୋକ ବୃନ୍ଦାବନ ଧାମ, ସେ ଧାମକୁ ପ୍ରାପ୍ତ ହେବା ହିଁ ହେଉଛି ଶ୍ରେଷ୍ଠ ଗତି। କାରଣ ସେ ଧାମକୁ ଥରେ ପ୍ରାପ୍ତ ହେଲେ ଭୌତିକ ସଂସାରରେ ଜୀବର ଆଉ ପୁନର୍ଜନ୍ମ ହୁଏ ନାହିଁ, ବା ଜୀବ ଏହି ଭୌତିକ ସଂସାରରେ ଆଉ ଦୁଃଖ ଭୋଗ କରେ ନାହିଁ। ଏଠାରେ ପୁନର୍ଜନ୍ମ ହେବାର ଅର୍ଥ ହେଲା ଦୁଃଖ ଭୋଗ କରିବା। ତେଣୁ ମ୍ରିୟମାଣ ହି ଅବହିତ ସ୍ତତୋ ଦାସୀ ପରାଙ୍ଗତି, ମ୍ରିୟମାଣ ବ୍ୟକ୍ତି ସେହି ପରମ ଗତି ଶ୍ରେଷ୍ଠ ଗତିକୁ ପ୍ରାପ୍ତ ହେବ, ଭଗବାନଙ୍କର ଧାମକୁ ପ୍ରାପ୍ତ ହେବ। ଯେଉଁ ଧାମକୁ ଥରେ ପ୍ରାପ୍ତ ହେଲେ ଭୌତିକ ସଂସାର ତାର ପୁନର୍ଜନ୍ମ ହେବ ନାହିଁ। ତେଣୁ ମହାରାଜ ପରୀକ୍ଷିତ ଯେତେବେଳେ ଏ କଥା ଶ୍ରବଣ କଲେ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ, ସେତେବେଳେ ସେ ଏଇ ଉତ୍ତରର ପ୍ରତୀକ୍ଷା କରୁଥିଲେ। ଜଗତର ମଙ୍ଗଳ ପାଇଁ ମୃତ୍ୟୁ ସମୟରେ ବ୍ୟକ୍ତିର କ'ଣ କର୍ତ୍ତବ୍ୟ, କ'ଣ କରିବା ଉଚିତ ଏବଂ ଜୀବନରେ ବ୍ୟକ୍ତିର କ'ଣ କର୍ତ୍ତବ୍ୟ, ସେ ସମ୍ବନ୍ଧରେ ସେ ଏହି ଉତ୍ତରର ପ୍ରତୀକ୍ଷା କରୁଥିଲେ ଏବଂ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ଏପରି ଉତ୍ତର ପ୍ରାପ୍ତ ହୋଇ ପରୀକ୍ଷିତ ମହାରାଜ ବର୍ତ୍ତମାନ ଏହି ସାତ ଦିନର ସମୟକୁ କୃଷ୍ଣ କଥା ଶ୍ରବଣରେ ବ୍ୟତୀତ କରିବା ପାଇଁ ମନସ୍ଥ କଲେ, ଏବଂ ଏହା ହିଁ ହେଲା ଶ୍ରୀମଦ୍ ଭାଗବତ କଥାର ଶୁଭାରମ୍ଭ। ଶ୍ରୀ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କ ପାଇଁ ସାତ ଦିନ ଧରି ଶ୍ରୀମଦ୍ ଭାଗବତର କଥା ଶ୍ରବଣ କରାଇଲେ। ପରୀକ୍ଷିତ ମହାରାଜ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କୁ ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ, ତାଙ୍କର ଲୀଳା ସମ୍ବନ୍ଧରେ, ତାଙ୍କର ବିଭିନ୍ନ ଅବତାରମାନଙ୍କ ସମ୍ବନ୍ଧରେ, ସୃଷ୍ଟି ସମ୍ବନ୍ଧରେ, ସୃଷ୍ଟିର ପ୍ରକ୍ରିୟା ସମ୍ବନ୍ଧରେ ଏବଂ ପ୍ରଳୟ ସମ୍ବନ୍ଧରେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଛନ୍ତି ଏବଂ ଶ୍ରୀ ସୁଖଦେବ ଗୋସ୍ୱାମୀ ଗୋଟି ଗୋଟି କରି ମହାରାଜ ପରୀକ୍ଷିତଙ୍କ ପ୍ରଶ୍ନର ଉତ୍ତର ସାତ ଦିନ ଧରି ଦେଇ ଚାଲିଛନ୍ତି। ଏହିପରି ଭାବରେ ମହାରାଜ ପରୀକ୍ଷିତ କୃଷ୍ଣ କଥାରେ କ୍ଷିଧା ତୃଷ୍ଣାକୁ ଭୁଲିଯାଇ କୃଷ୍ଣ କଥାରେ ସେ ନିଜର ମନକୁ ନିମଗ୍ନ କରିଛନ୍ତି ଏବଂ ଏହିପରି ଭାବରେ କୃଷ୍ଣଙ୍କର ଚରଣାର ବିନ୍ଦରେ ନିଜର ମନକୁ ନିମଗ୍ନ କରି ସେ କେତେବେଳେ ଶରୀର ତ୍ୟାଗ କରିଛନ୍ତି ବା ତାଙ୍କର ଶରୀର ଜଡ଼ବତ୍ ହେଇଯାଇଛି, ପରୀକ୍ଷିତ ମହାରାଜ ଅନୁଭବ କରିପାରିନାହାନ୍ତି। ତାର ଅର୍ଥ ହେଲା ଯେ ଯେଉଁ ସର୍ପଦଂଶନରେ ତାଙ୍କର ମୃତ୍ୟୁର ଅଭିଶାପ ସେ ପ୍ରାପ୍ତ ହୋଇଥିଲେ, ମହାରାଜ ପରୀକ୍ଷିତ କୃଷ୍ଣ କଥାରେ ଏତେ ନିମଗ୍ନ ଚିତ୍ତ ହୋଇଯାଇଥିଲେ, ଶରୀର ତାଙ୍କର ଜଡ଼ବତ୍ ହୋଇଯାଇଥିଲା ଯେ କେତେବେଳେ ଆସି ତକ୍ଷକ ତାଙ୍କର ଜଡ଼ ଶରୀରକୁ ଦଂଶନ କଲା, ପରୀକ୍ଷିତ ମହାରାଜ କୌଣସି ଅନୁଭବ କରିପାରିନାହାନ୍ତି, ସର୍ପଦଂଶନର କଷ୍ଟ ସେ ଅନୁଭବ କରିପାରିନାହାନ୍ତି। ବସ୍ତୁତଃ ସର୍ପଦଂଶନର ପୂର୍ବରୁ ସେ ଶରୀର ତ୍ୟାଗ କରିଛନ୍ତି, କୃଷ୍ଣଙ୍କ ଚିନ୍ତାରେ ନିମଗ୍ନ ହୋଇ ତାଙ୍କର ଜଡ଼ ଶରୀରକୁ ଆସି ତକ୍ଷକ ଦଂଶନ କରିଛି। ତେଣୁ ସେହି ପରୀକ୍ଷିତ ମହାରାଜ ଯେତେବେଳେ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କୁ ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ ଏବଂ ତାଙ୍କର ସୃଷ୍ଟି ସମ୍ବନ୍ଧରେ ପ୍ରଶ୍ନ କରିଛନ୍ତି, ସେତେବେଳେ ଶ୍ରୀ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ଏହି ସୃଷ୍ଟି ସମ୍ବନ୍ଧରେ ତାଙ୍କୁ ଶ୍ରବଣ କରିଛନ୍ତି, କିପରି ଏ ଭୌତିକ ସୃଷ୍ଟି ଆରମ୍ଭ ହେଲା ବ୍ରହ୍ମାଙ୍କଠାରୁ, ଏବଂ ବ୍ରହ୍ମାଙ୍କର ପୁତ୍ର ସ୍ୱୟମ୍ଭୁବ ମନୁ ସେ କିପରି ରାଜ୍ୟ ଶାସନ କଲେ। ତେଣୁ ସୃଷ୍ଟିର ଆପଣମାନେ ଯେଉଁମାନେ ମୋବାଇଲ ରଖିଛନ୍ତି ସେମାନେ ମୋବାଇଲ ବନ୍ଦ ରଖନ୍ତୁ କିମ୍ବା ସାଇଲେନ୍ସ ମୋଡ୍ ରଖନ୍ତୁ, ବା ଯଦି ମୋବାଇଲରେ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି ବାହାରକୁ ଯାଆନ୍ତୁ, ଭାଗବତ କଥାରେ ଏସବୁ ଡିଷ୍ଟର୍ବାନ୍ସ। ତେଣୁ ପରୀକ୍ଷିତ ମହାରାଜ ବର୍ତ୍ତମାନ ଯେଉଁ ପ୍ରଶ୍ନ କରିଛନ୍ତି ସୃଷ୍ଟି ସମ୍ବନ୍ଧରେ, ଏବଂ ଶ୍ରୀ ସୁଖଦେବ ଗୋସ୍ୱାମୀ ସୃଷ୍ଟି ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଯାଉଛନ୍ତି, ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ ବିଭିନ୍ନ ମନ୍ୱନ୍ତରର କଥା ବର୍ଣ୍ଣନା କରୁଛନ୍ତି, ଏବଂ ପ୍ରଥମ ମନ୍ୱନ୍ତର ହେଉଛି ସ୍ୱୟମ୍ଭୁବ ମନ୍ୱନ୍ତର। ସ୍ୱୟମ୍ଭୁବ ମନୁ ଯିଏକି ବ୍ରହ୍ମାଙ୍କର ପୁତ୍ର ଥିଲେ, ଏବଂ ପ୍ରଥମ ମନୁ, ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ ଯେତେବେଳେ ମନୁଙ୍କର ବଂଶାବଳୀ ବର୍ଣ୍ଣନା କରିବାକୁ ଯାଉଛନ୍ତି, ଏକଥା ବସ୍ତୁତଃ ମୈତ୍ରେୟ ମୁନି ବିଦୁରଙ୍କ ନିକଟରେ ଏ ପ୍ରସଙ୍ଗର ବର୍ଣ୍ଣନା କରୁଛନ୍ତି। ସୁଖଦେବ ଗୋସ୍ୱାମୀ ଯେଉଁ ବର୍ଣ୍ଣନ କରିଥିଲେ ପରୀକ୍ଷିତ ମହାରାଜଙ୍କୁ, ସେହି ପ୍ରସଙ୍ଗର ବର୍ଣ୍ଣନ ଦ୍ୱିତୀୟ ଥର ପାଇଁ ମୈତ୍ରେୟ ମୁନି ବିଦୁରଙ୍କ ନିକଟରେ କରୁଛନ୍ତି। ତେଣୁ ସ୍ୱୟମ୍ଭୁମାନଙ୍କ ବଂଶଧରମାନଙ୍କର ବର୍ଣ୍ଣନା କରିବାକୁ ଯାଇ ମୈତ୍ରେୟ ମୁନି ବିଦୁରଙ୍କୁ କହୁଛନ୍ତି, ଅଥାତ କୀର୍ତ୍ତୟେ ବଂଶ ପୁନଃ କୀର୍ତ୍ତୟେ କୁରୁଦ୍ବହ। ତେଣୁ ମୈତ୍ରେୟ ମୁନି କହୁଛନ୍ତି, ହେ କୁରୁଶ୍ରେଷ୍ଠ, ବର୍ତ୍ତମାନ ପୁନଃ କୀର୍ତ୍ତି ସେହି ସ୍ୱୟମ୍ଭୁବ ମନୁ ସ୍ୱୟମ୍ଭୁବଶ୍ୟାପି ମନୋର ହରେ ଅଂଶାସ ଜନ୍ମନଃ, ହରି ଭଗବାନ ହରିଙ୍କର ଅଂଶର ଅଂଶରେ ଯେଉଁ ସ୍ୱୟମ୍ଭୁବ ମନୁ ଜନ୍ମଗ୍ରହଣ କରିଛନ୍ତି, କିପରି ଭାବରେ ନା ଭଗବାନଙ୍କର ଗର୍ଭୋଦକ ସାଇଙ୍କର ପୁତ୍ର ହେଲେ ବ୍ରହ୍ମା, କାରଣ ଭଗବାନଙ୍କର ନାଭିକମଳରୁ ବ୍ରହ୍ମାଙ୍କର ଜନ୍ମ, ଏବଂ ବ୍ରହ୍ମାଙ୍କର ପୁତ୍ର ହେଲେ ସ୍ୱୟମ୍ଭୁବ ମନୁ। ତେଣୁ ଭଗବାନଙ୍କର ଅଂଶ ହେଲେ ବ୍ରହ୍ମା, କାରଣ ଭଗବାନଙ୍କଠାରୁ ବ୍ରହ୍ମା ଶକ୍ତି ପ୍ରାପ୍ତ ହୋଇଥିଲେ ସୃଷ୍ଟି କାର୍ଯ୍ୟ କରିବା ପାଇଁ। ତେଣୁ ଭଗବାନ ନିଜର ଶକ୍ତିକୁ ଆବେଶ କରାଇଥିଲେ ବ୍ରହ୍ମାଙ୍କ ନିକଟରେ, ତେଣୁ ଭଗବାନଙ୍କର ଅଂଶ ଭାବରେ ବ୍ରହ୍ମା ପରିଗଣିତ, ଏବଂ ବ୍ରହ୍ମାଙ୍କର ପୁତ୍ର ହେଲେ ସ୍ୱୟମ୍ଭୁ ମନୁ, ସେ ତାଙ୍କର ଅଂଶ। ତେଣୁ ଇଏ ଭଗବାନଙ୍କର ଅଂଶାଂଶ ଭାବରେ ସ୍ୱୟମ୍ଭୁବ ମନୁ ପରିଗଣିତ, ଏବଂ ସ୍ୱୟମ୍ଭୁବ ମନୁ ପୁଣ୍ୟ କୀର୍ତ୍ତି ପୁଣ୍ୟ ଯଶା ଥିଲେ। ତେଣୁ ବର୍ତ୍ତମାନ ମୈତ୍ରୀ ମୁନି ତାଙ୍କର ବଂଶାବଳୀ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି ଯେ ସ୍ୱୟମ୍ଭବ ମାନଙ୍କର ଦୁଇଟି ପୁତ୍ର ଥିଲେ, ପ୍ରିୟବତ ଉତ୍ତାନ ପାଦ ସତରୂପା ପତେ ସୁତ। ଯେ ସତରୂପା ସ୍ୱୟମ୍ଭବ ମାନଙ୍କର ପତ୍ନୀଙ୍କର ନାମ ହେଉଛି ସତରୂପା, ସେ ହେଉଛନ୍ତି ପ୍ରକୃତ ସୃଷ୍ଟିର ପ୍ରଥମ ପୁରୁଷ ଏବଂ ସ୍ତ୍ରୀ, ସ୍ୱୟମ୍ଭୁବ ମନୁ ଏବଂ ସତରୂପ, ଏ ସୃଷ୍ଟିର ପ୍ରଥମ ପୁରୁଷ ଏବଂ ସ୍ତ୍ରୀ ବା ମନୁଷ୍ୟ ଜାତିର ଆରମ୍ଭ ଏହି ସ୍ୱୟମ୍ଭୁବ ମନୁ ମନୁଙ୍କଠାରୁ ଆରମ୍ଭ ହୋଇଥିବା ହେତୁ ମନୁଷ୍ୟ କୁହାଯାଉଛି ମନୁଙ୍କୁ। ତେଣୁ ମନୁ ସ୍ୱୟମ୍ଭୁବ ମନୁ ଏବଂ ତାଙ୍କର ପତ୍ନୀ ହେଉଛନ୍ତି ସତରୂପ। ଏ ଦୁଇଜଣ ଯାକ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ହୋଇଥିଲେ। ତେବେ ତାଙ୍କର ଦୁଇଟି ପୁତ୍ର ଥିଲେ ଉତ୍ତାନପାଦ ଏବଂ ପ୍ରିୟବ୍ରତ। ବାସୁଦେବସ୍ୟ କଳୟା ରକ୍ଷାୟାଂ ଜଗତ ସ୍ଥିତ। ଏବଂ ଏ ଦୁଇ ପୁତ୍ର ଭଗବାନ ବାସୁଦେବ କୃଷ୍ଣଙ୍କର କଳାରେ ଜନ୍ମଗ୍ରହଣ କରିଥିଲେ, ଅଂଶରେ ଜନ୍ମଗ୍ରହଣ କରିଥିଲେ, ଏବଂ ସେମାନେ ଏହି ଜଗତର ପାଳନ କାର୍ଯ୍ୟରେ ବ୍ରତୀ ହୋଇଥିଲେ। ପ୍ରକୃତ ପକ୍ଷେ ରାଜା ସେ ଭଗବାନଙ୍କର ଅଂଶବିଶେଷ, ରାଜା ଭଗବାନଙ୍କର ନିୟମ ଅନୁସାରେ ରାଜ୍ୟ ଶାସନ କରିବ, ଜଗତର ପାଳନ କରିବ, ପ୍ରଜାମାନଙ୍କର ଧର୍ମ ଅନୁସାରେ ପାଳନ କରିବ, ତାହା ହେଉଛି ରାଜାର କର୍ତ୍ତବ୍ୟ। ତେଣୁ ଯେଉଁ ରାଜା ଧର୍ମ ଅନୁସାରେ ଭଗବାନଙ୍କର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ଶାସନ କରିଥାଏ, ପ୍ରଜାମାନଙ୍କର ପାଳନ କରିଥାଏ, ସେପରି ରାଜାକୁ ଭଗବାନଙ୍କର ପ୍ରତିନିଧି ବୋଲି କୁହାଯାଏ, ଭଗବାନଙ୍କର ଅଂଶ ବୋଲି କୁହାଯାଏ। ତେଣୁ ମହାରାଜ ପ୍ରିୟବ୍ରତ ଏବଂ ଉତ୍ତାନପାଦ ଧର୍ମ ଅନୁସାରେ ରାଜ୍ୟ ଶାସନ କରୁଥିଲେ, ପ୍ରଜାମାନଙ୍କୁ ପାଳନ କରୁଥିଲେ, ସେଥିପାଇଁ ତାଙ୍କୁ ବାସୁଦେବ କଳା ବୋଲି କୁହାଯାଇଛି, ଭଗବାନଙ୍କର ଅଂଶ ବୋଲି କୁହାଯାଇଛି। ତେଣୁ ସେହି ମହାରାଜ ଉତ୍ତାନପାଦ ଏବଂ ପ୍ରିୟବ୍ରତଙ୍କ କଥା ବର୍ଣ୍ଣନା କରିବାକୁ ଯାଇ ସର୍ବପ୍ରଥମେ ସ୍ୱୟମ୍ଭବ ମନୁଙ୍କର ଦ୍ୱିତୀୟ ପୁତ୍ର ଉତ୍ତାନପାଦଙ୍କ ବଂଶାବଳୀ ବର୍ଣ୍ଣନା କରିବା ପାଇଁ ମୈତ୍ରେୟ ମୁନି ଆଗଭର ହୋଇଛନ୍ତି। କାରଣ ଏହି ଉତ୍ତାନପାଦଙ୍କର ବଂଶରେ ଏକ ମହାନ ଭକ୍ତଙ୍କର ଜନ୍ମ ହୋଇଥିଲା, ସେଥିପାଇଁ ମୈତ୍ରେୟ ମୁନି ଏହି ଭକ୍ତଙ୍କର ଚରିତ୍ର କଥା ବର୍ଣ୍ଣନା କରିବାକୁ ଅତ୍ୟନ୍ତ ଆଗ୍ରହୀ ହୋଇ ଉତ୍ତାନପାଦଙ୍କର ବଂଶାବଳୀ ବର୍ଣ୍ଣନା କରିବାକୁ ଯାଇ କହୁଛନ୍ତି ଯେ ମହାରାଜ ଉତ୍ତାନପାଦଙ୍କର ଦୁଇଟି ପତ୍ନୀ ଥିଲେ, ସୁରୁଚି ଏବଂ ସୁନୀତି। ଯଦିଓ ସୁନୀତି ଜ୍ୟେଷ୍ଠ ରାଣୀ ଥିଲେ ଏବଂ ସୁରୁଚି କନିଷ୍ଠା, କିନ୍ତୁ ମହାରାଜ ଉତ୍ତାନପାଦଙ୍କର ଏହି ସୁରୁଚି କନିଷ୍ଠ ରାଣୀ ଅତି ପ୍ରିୟ ଥିଲେ। ସୁନୀତି ଯଦିଓ ଜ୍ୟେଷ୍ଠ ରାଣୀ, କିନ୍ତୁ ମହାରାଜ ଉତ୍ତାନପାଦଙ୍କର ସେ ସେତେ ପ୍ରିୟ ନଥିଲେ। ତେବେ ଏହି ଦୁଇ ରାଣୀଙ୍କ ଗର୍ଭରୁ ଦୁଇଟି ପୁତ୍ର ଉତ୍ପନ୍ନ ହୋଇଥିଲେ, ଜ୍ୟେଷ୍ଠ ରାଣୀ ସୁନୀତିଙ୍କ ଗର୍ଭରୁ ଧ୍ରୁବ ଉତ୍ପନ୍ନ ହୋଇଥିଲେ ଏବଂ କନିଷ୍ଠ ରାଣୀ ସୁରୁଚିଙ୍କ ଗର୍ଭରୁ ଯେଉଁ ପୁତ୍ର ଉତ୍ପନ୍ନ ହୋଇଥିଲା ତାର ନାମ ଥିଲା ଉତ୍ତମ। ଦିନେ ମହାରାଜ ଉତ୍ତାନପାଦ ନିଜର ଆସନରେ ଉପବେଶନ କରିଛନ୍ତି ଏବଂ ନିଜର ପୁତ୍ର କନିଷ୍ଠ ରାଣୀଙ୍କର ପୁତ୍ର ସୁରୁଚିଙ୍କର ପୁତ୍ର ଉତ୍ତମକୁ କୋଳରେ ଧରି ଉତ୍ତମକୁ ଆଦର କରୁଛନ୍ତି ଏବଂ ସୁରୁଚି ନିକଟରେ ଅଛନ୍ତି। ଏହି ସମୟରେ ଧ୍ରୁବ ସେ ସ୍ଥାନରେ ଆସି ଉପସ୍ଥିତ ହେଲେ। ଧ୍ରୁବ ସେତେବେଳକୁ 5 ବର୍ଷର ବାଳକ, ସେ ଦେଖୁଛନ୍ତି ଯେ ନିଜର କନିଷ୍ଠ ଭ୍ରାତା ଉତ୍ତମ ପିତାଙ୍କର କୋଳରେ ଉପବେଶନ କରିଛି, ତେଣୁ ବାଳକ ପକ୍ଷରେ ସ୍ୱାଭାବିକ ଯେ ତାର ଭ୍ରାତା ଯଦି ପିତାଙ୍କ କୋଳରେ ବସିଛି ତାହେଲେ ସେ ବାଳକ ନିଶ୍ଚିତ ଭାବରେ ଇଚ୍ଛା ପ୍ରକାଶ କରିବ, ସେ ମଧ୍ୟ ପିତାଙ୍କ କୋଳରେ ବସିବ। ତେଣୁ ଧ୍ରୁବ ସଙ୍ଗେ ସଙ୍ଗେ ପିତାଙ୍କ କୋଳରେ ବସିବା ପାଇଁ ଉଦ୍ୟତ ହେଲେ, କିନ୍ତୁ ଯେତେବେଳେ ଧ୍ରୁବ ପିତାଙ୍କ କୋଳକୁ ଉଠିବା ପାଇଁ ଚେଷ୍ଟା କରୁଛନ୍ତି, ସେ ସମୟରେ ମହାରାଜ ଉତ୍ତାନପାଦ ଧ୍ରୁବଙ୍କ ପ୍ରତି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି। ଯଦିଓ ମହାରାଜ ଉତ୍ତାନପାଦଙ୍କର ଦୁଇ ପୁତ୍ରଙ୍କ ପ୍ରତି ସମାନ ସ୍ନେହ ରହିଥିଲା, କିନ୍ତୁ ଯେହେତୁ ସୁରୁଚି ସେଠାରେ ଉପସ୍ଥିତ ରହିଛନ୍ତି ଏବଂ ମହାରାଜ ଉତ୍ତାନପାଦଙ୍କର ସେ ଅତ୍ୟନ୍ତ ପ୍ରିୟ, ତେଣୁ ମହାରାଜ ଉତ୍ତାନପାଦ ସୁରୁଚିଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲେ। ଯେ ସୁରୁଚି କାଳେ ଅସନ୍ତୁଷ୍ଟ ହେବେ ଯଦି ସେ ଧ୍ରୁବଙ୍କୁ ନିଜ କୋଳକୁ ଆଣନ୍ତି, ସେଥିପାଇଁ ମହାରାଜ ଉତ୍ତାନପାଦ ଧ୍ରୁବଙ୍କର ଏହି ପ୍ରଚେଷ୍ଟାରେ ନୀରବ ରହିଲେ ଏବଂ ସୁରୁଚି ଏକଥା ଲକ୍ଷ୍ୟ କରୁଥିଲେ। ତେଣୁ ସୁରୁଚି ଦେଖିଲେ ଯେ ମହାରାଜ ଉତ୍ତାନପାଦ ଧ୍ରୁବକୁ କୋଳକୁ ନେବା ପାଇଁ ଚାହୁଁନାହାନ୍ତି ବା ସେ ତାଙ୍କୁ ଭୟ କରୁଛନ୍ତି ଯେ ସେ କାଳେ ଅସନ୍ତୁଷ୍ଟ ହେବେ। ଏକଥା ଲକ୍ଷ୍ୟ କରି ସୁରୁଚିଙ୍କ ମନରେ ଗର୍ବ ଜାତ ହେଲା। ସାଧାରଣ ଭାବରେ ଦେଖାଯାଏ ଯେ ଯଦି ସ୍ତ୍ରୀ ସ୍ୱାମୀଙ୍କର ଆଦର ବା ସ୍ନେହକୁ ପ୍ରାପ୍ତ ହୁଅନ୍ତି ତାଙ୍କ ମନରେ ଗର୍ବ ଆସିବା ସ୍ୱାଭାବିକ। ତେଣୁ ସୁରୁଚି ବର୍ତ୍ତମାନ ଗର୍ବ ଅନୁଭବ କରି ସେ ଧ୍ରୁବଙ୍କୁ କହିବାକୁ ଲାଗିଲେ। ତେଣୁ ସୁରୁଚି କହୁଛନ୍ତି, ନା ବସ୍ତ ନୃପତେରଧିଷ୍ଣ ଭବାନ ଆରୂଢ଼ ଆହୃତି, ହେ ବତ୍ସ, ହେ ପୁତ୍ର ଧ୍ରୁବ, ତୁମର ପିତାଙ୍କର ଆସନରେ ତୁମେ ବସିବା ପାଇଁ ଯୋଗ୍ୟ ନୁହ। କାହିଁକି ଯୋଗ୍ୟ ନୁହ? ସୁରୁଚି ତାର କାରଣ ମଧ୍ୟ ଦର୍ଶାଉଛନ୍ତି। ନା ବସ୍ତ ନୃପତେର୍ଧିଷ୍ଣ ଭବାନ ଆରୂଢ଼ଙ୍ଗତି, ନା ଗୃହୀତ ମୟା ଯତ୍ତଂ କୁକ୍ଷାବପି ନୃପାତ୍ମଜ। ତେଣୁ ସୁରୁଚି କହୁଛନ୍ତି ଯେ ଧ୍ରୁବ, ଯଦିଓ ତୁମେ ନୃପ ଆତ୍ମଜ ଅର୍ଥାତ୍ ରାଜାଙ୍କର ପୁତ୍ର, ତେଣୁ ରାଜାଙ୍କର ପୁତ୍ର ହିସାବରେ ଧ୍ରୁବଙ୍କର ଅଧିକାର ରହିଛି ରାଜାଙ୍କର କୋଳରେ ଉପବେଶନ କରିବା ବା ରାଜାଙ୍କର ଆସନରେ ଉପବେଶନ କରିବା, ରାଜ ସିଂହାସନରେ ଉପବେଶନ କରିବା, ଏବଂ ଧ୍ରୁବ ହେଉଛନ୍ତି ଜ୍ୟେଷ୍ଠ ପୁତ୍ର, ତେଣୁ ତାଙ୍କର ପ୍ରଥମ ଅଧିକାର ରହିଛି ରାଜ ସିଂହାସନରେ ଏବଂ ପିତାଙ୍କର କୋଳରେ ଉପବେଶନ କରିବାର ଅଧିକାର ରହିଛି। କିନ୍ତୁ ସୁରୁଚି, ଯିଏକି ଧ୍ରୁବ ମହାରାଜଙ୍କର ବିମାତା ଥିଲେ, ସେ ଧ୍ରୁବଙ୍କର ଏ ଅଧିକାରକୁ ଛିନ୍ନ କରିବା ପାଇଁ ପ୍ରୟାସ କରୁଛନ୍ତି। ତେଣୁ ସେ କହୁଛନ୍ତି ଯେ ଧ୍ରୁବ, ଯଦିଓ ତୁମେ ରାଜାଙ୍କର ପୁତ୍ର, କିନ୍ତୁ ତୁମେ ରାଜାଙ୍କର କୋଳରେ କିମ୍ବା ରାଜାଙ୍କର ରାଜ ସିଂହାସନରେ ବସିବା ପାଇଁ ଯୋଗ୍ୟ ନୁହ। କାହିଁକି ଯୋଗ୍ୟ ନୁହ? ସେ ତାର ଆଉ ଗୋଟିଏ କାରଣ ଦେଉଛନ୍ତି, ନ ଗୃହୀତ ମୟା ଯତ୍ତ, ତୁମେ ରାଜାଙ୍କର ପୁତ୍ର ହେଲେ ମଧ୍ୟ ତୁମର ଜନ୍ମ ମୋ ଗର୍ଭରୁ ହୋଇନାହିଁ, ତେଣୁ ତୁମେ ରାଜ ସିଂହାସନରେ ବା ରାଜାଙ୍କର କୋଳରେ ବସିବା ପାଇଁ ଯୋଗ୍ୟ ନୁହ। ତେଣୁ ସୁରୁଚି ଏକଥା କହି ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ ତାଙ୍କର ପୁତ୍ର ନହେଲେ କେହି ଉତ୍ତାନପାଦଙ୍କର ରାଜ ସିଂହାସନରେ ବସିପାରିବ ନାହିଁ ବା ଉତ୍ଥାନ ପାଦଙ୍କର କୋଳରେ ବସିବା ପାଇଁ ଯୋଗ୍ୟ ହେବ ନାହିଁ। ତେଣୁ ଏହିପରି ଭାବରେ ସୁରୁଚି ଗର୍ବ ବା ଅହଙ୍କାରର ବଶବର୍ତ୍ତୀ ହୋଇ ଏକ ପାଞ୍ଚ ବର୍ଷର ବାଳକ ଯିଏକି ତାଙ୍କର ପୁତ୍ର ତା ପ୍ରତି ଈର୍ଷାପରାୟଣ ହୋଇ ଉଠିଛନ୍ତି। ତେଣୁ ସପତ୍ନୀମାନଙ୍କ ମଧ୍ୟରେ ଏପରି ଈର୍ଷାଭାବ ସାଧାରଣ ଭାବରେ ଦେଖାଯାଇଥାଏ। ଯଦିଓ ସୁରୁଚିଙ୍କର ଏପରି ଈର୍ଷାଭାବ ରହିଥିଲା କିନ୍ତୁ ସୁନୀତିଙ୍କର ଏପରି ଈର୍ଷାଭାବ ନଥିଲା ସୁରୁଚିଙ୍କ ପୁତ୍ର ପ୍ରତି। ତେଣୁ ଆମେ ଦେଖିବା ଦୁଇ ରାଣୀ ଦୁଇଙ୍କର ସ୍ୱଭାବ ଭିନ୍ନ ଭିନ୍ନ, ତେଣୁ ତାଙ୍କର ନାମ ମଧ୍ୟ ଠିକ୍ ତାଦୃଶ ନାମ ମଧ୍ୟ ସେମାନେ ପ୍ରାପ୍ତ ହୋଇଛନ୍ତି। ସୁନୀତି ଅର୍ଥାତ୍ ଯେ ଉତ୍ତମ ନୀତି ସମ୍ପନ୍ନ ସମ୍ପନ୍ନ ସୁନୀତି, ସୁରୁଚି ଯେ ରୁଚି ସମ୍ପନ୍ନ ବା ଅତ୍ୟଧିକ ସୌନ୍ଦର୍ଯ୍ୟ ସମ୍ପନ୍ନ, ତେଣୁ ରାଜାଙ୍କର ସେ ପ୍ରିୟା ହୋଇଛନ୍ତି। କିନ୍ତୁ ନୀତି ନାହିଁ, ସୌନ୍ଦର୍ଯ୍ୟ ରହିଛି ନୀତି ନାହିଁ। ତେବେ ସୁରୁଚି ପୁଣି କହୁଛନ୍ତି ଧ୍ରୁବଙ୍କୁ ଯେ ତୁମର ଜନ୍ମ ମୋ ଗର୍ଭରୁ ହୋଇନି, ତେଣୁ ତୁମେ ରାଜସିଂହାସନରେ ବା ରାଜାଙ୍କର କୋଳରେ ବସିବା ପାଇଁ ଯୋଗ୍ୟ ନୁହଁ। ଏବଂ ତା ସହିତ ବାଳ ସେବତ ନାତ୍ମାନମ ଅନ୍ୟ ସ୍ତ୍ରୀ ଗର୍ଭ ସମ୍ଭୃତମ, ଯେ ଧ୍ରୁବ ତୁମେ ମାତ୍ର ବାଳକ, ତେଣୁ ତୁମେ ଏ ପାର୍ଥକ୍ୟକୁ ଅନୁଭବ କରିପାରୁନା ଯେ ତୁମେ ମୋ ଗର୍ଭରୁ ଜନ୍ମଗ୍ରହଣ କରିନା, ଅନ୍ୟ ସ୍ତ୍ରୀର ଗର୍ଭରୁ ତୁମେ ଜନ୍ମଗ୍ରହଣ କରିଛ, ତୁମେ ଏ ପାର୍ଥକ୍ୟକୁ ଅନୁଭବ କରିପାରୁନା। ଯଦିଓ ପ୍ରକୃତ ପକ୍ଷେ ଧ୍ରୁବ ମହାରାଜ ଦୁଇ ମାତାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁନଥିଲେ, କାରଣ ସୁରୁଚି ବିମାତା ହେଲେ ମଧ୍ୟ ଧ୍ରୁବ ମହାରାଜଙ୍କର ମାତା, ତେଣୁ ତାଙ୍କ ପକ୍ଷରେ କୌଣସି ଦୁଇ ମାତାଙ୍କ ମଧ୍ୟରେ କୌଣସି ପ୍ରଭେଦ ନଥିଲା। କିନ୍ତୁ ସୁରୁଚି ବର୍ତ୍ତମାନ ଏହି ପ୍ରଭେଦକୁ ଦର୍ଶାଇ ଦେଉଛନ୍ତି ଧ୍ରୁବ ମହାରାଜଙ୍କୁ, ଯେ ତାଙ୍କ ମାତା ଏବଂ ସୁରୁଚିଙ୍କ ମଧ୍ୟରେ କ'ଣ ପ୍ରଭେଦ ରହିଛି। ଏହା ହେଉଛି ଈର୍ଷା ପରାୟଣତାର ପରାକାଷ୍ଠା, ଯେ ସୁରୁଚି ଧ୍ରୁବଙ୍କ ପ୍ରତି ଈର୍ଷା ପରାୟଣ ହୋଇ ଏପରି ଭେଦ ଦୃଷ୍ଟି ପୋଷଣ କରୁଛନ୍ତି। ତେଣୁ ସେ ପୁଣି କହୁଛନ୍ତି ନୂନଂ ବେଦ ଭବାନ ଯସ୍ୟ ଦୁର୍ଲଭର୍ଥେ ମନୋରଥ, ଯେ ହେ ଧ୍ରୁବ ତୁମର ଏ ଜ୍ଞାନ ନାହିଁ, ଯେହେତୁ ତୁମେ ବାଳକ ପାଞ୍ଚ ବର୍ଷର ବାଳକ, ତୁମର ଏ ଜ୍ଞାନ ନାହିଁ ଯେ ତୁମ ମାତା ଏବଂ ମୋ ମଧ୍ୟରେ କ'ଣ ପାର୍ଥକ୍ୟ। ତେଣୁ ଜ୍ଞାନ ନଥିବା ହେତୁ ତୁମେ ଏକ ଦୁର୍ଲଭ ମନୋରଥ ପୋଷଣ କରିଛ, ଏବଂ ଦୁର୍ଲଭ ମନୋରଥ କ'ଣ? ମନୋରଥ ମାନେ ମନୋକାମନା, ଯାହା ପ୍ରାପ୍ତ ହେବା ଦୁର୍ଲଭ, ଯେ ତୁମେ ରାଜସିଂହାସନରେ ବସିବା ପାଇଁ କାମନା ପୋଷଣ କରିଛ ବା ରାଜାଙ୍କର କୋଳରେ ବସିବା ପାଇଁ କାମନା ପୋଷଣ କରିଛ, ଏହା ତୁମ ପକ୍ଷରେ ଦୁର୍ଲଭ, ଏହା ସମ୍ଭବପର ନୁହେଁ। ଯେହେତୁ ତୁମେ ଜାଣିନା ତୁମ ମାତା ଏବଂ ମୋ ମଧ୍ୟରେ କ'ଣ ପାର୍ଥକ୍ୟ, ତେଣୁ ତୁମେ ଏପରି ଦୁର୍ଲଭ କାମନା ପୋଷଣ କରିଛ ଯାହାକି ତୁମକୁ ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ ତୁମେ ଯଦି ପ୍ରକୃତରେ ଏହି କାମନାକୁ ଚରିତାର୍ଥ କରିବାକୁ ଚାହୁଁ ବା ଏ କାମନାକୁ ପୂର୍ଣ୍ଣ କରିବାକୁ ଚାହ, ତାହେଲେ ତୁମକୁ ଗୋଟିଏ କାର୍ଯ୍ୟ କରିବାକୁ ହେବ। ତେଣୁ ସୁରୁଚି କହୁଛନ୍ତି ତପସ ଆରାଧ୍ୟ ପୁରୁଷଂ ତସ୍ୟୈବାନୁଗ୍ରହେଣ ମେ ଗର୍ଭେତଂ ସାଧୟାତ୍ମାନଂ ଯଦିଚ୍ଛସି ନୁପାସନମ୍। ତେହେ ଧ୍ରୁବ ତୁମେ ଯଦି ସର୍ବାନ୍ତକରଣରେ महाराज उत्तान पादंकर राज सिंहासन को प्राप्त होगा चाह ताहले तुमको गोटे कार्य करिवा को पड़िबो। कौन कार्य करिवा को पड़िबो? ना तुम्हें से परम पुरुष भगवान विष्णुंकर आराधना करिवा को पड़िबो। तुमको अति कम रे जदियो यह सत्य युगर घटना तबे सुरुचि एक कथा कही एक समय रे दुईटी उद्देश्य साधित करछंती। जदियो सुरुचि भगवान विष्णुंकर परि भक्त नथिले किंतु ध्रुव महाराजंकर माता सुनीति भगवान विष्णुंकर परम भक्त थिले किंतु सुरुचि भक्त नथिले किंतु भगवान विष्णुंकर आराधना कथा कही से महाराज उत्तान पादंकु जणैबा में चाहुंछन्ति से मध्य भगवान विष्णुंकर भक्त एवं ता सहित सुरुचि भगवान विष्णुंकर आराधना कथा कही अन्य देवता मानकर आराधना को अस्वीकार करछन्ति। तार अर्थ प्राचीन काल रे साधारण भाव रे लोक माने जानिथिले जे भगवान विष्णु ही सर्वश्रेष्ठ ईश्वर समस्त देवता मानकर ईश्वर परमेश्वर एपरि कि ब्रह्मा शिवंकर मध्य ईश्वर एक कथा समस्त जानिथिले। किंतु कलियुग रे दुर्भाग्य साधारण भाव कलियुगर लोक मैंने भगवान विष्णु व कृष्ण को त्याग करी अन्य देवादेवी मान को उपासना रे व्यर्थ समय नष्ट करी थांते। तेणु सुरुचि ध्रुव महाराज कौन से देवादेवी उपासना करने आराधना करने उपदेश प्रदान करते से विमाता हेले मध्य ईर्षा पराण तार वशवर्ती हेले मध्य से ध्रुव को कहते ध्रुव तुम्हें से परम पुरुष भगवान विष्णुंकर आराधना कर। किंतु परमत भगवान विष्णुंकर आराधना क्योंपाई करने कहते ना तुम्हें जदि भगवान विष्णुंकर आराधना करिवो ताहले कौन हम ना तुम्हें तांगठारु वरदान प्राप्त हो। तेरे किपरि वरदान तुम्हें प्राप्त हम जे तुम्हें पर जन्म रे ए जन्म रे तो संभव नुहे तुम्हें मोर पुत्र ही जन्म हवा किंतु भगवान विष्णु ठारु वरदान प्राप्त हेले तुम्हें मो गर्भरु जन्म ग्रहण करिवो ताहले जाई तुम्हें तुम पितांगर आसन सिंहासन आरोहण करिवा पाई समर्थ हो। तेणु सुरुचि एक था कही से ध्रुव महाराजंकर मृत्युर कामना करछन्ते कारण तांक गर्भर जन्मग्रहण करिवा को हेले ध्रुव महाराज को अतिशीघ्र मृत्यु वरण करिवा को पड़िवो। मृत्यु वरण करिवा पूर्वरु तांकु भगवान विष्णु को संतुष्ट करिवा को पड़िवो एवं भगवान विष्णु ठारु वरदान प्राप्त ही मृत्यु वरण करि तांक गर्भर से जन्मग्रहण करिवे ताहले जाई उत्तान पादंकर राज सिंहासन अधिकार करिवा पई से समर्थ है। या थिला सुरुचिंकर ईर्षा पराणतार पराकाष्ठ जे निजर सपत्नीर पुत्र ध्रुवंकर मृत्यु कामना करुथले तबे एपरी कथा जेतेबेले ध्रुव महाराज श्रवण कले जदियो से पांच वर्षर बालक किंतु क्षत्रिय रक्त तांकर शरीर रे प्रवाहित होउथला। ध्रुव महाराज क्षत्रिय संतान थिले ତେଣୁ କ୍ଷତ୍ରିୟମାନେ ଯୁଦ୍ଧରେ ପ୍ରାଣତ୍ୟାଗ କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଶତ୍ରୁର ବାଣକୁ ସେମାନେ ହସି ହସି ସହନ କରିଥାନ୍ତି, କିନ୍ତୁ କୌଣସି ବ୍ୟକ୍ତିର ବାକ୍ୟବାଣକୁ ସେମାନେ ସହନ କରିପାରନ୍ତି ନାହିଁ। ତେଣୁ କ୍ଷତ୍ରିୟମାନେ ଯୁଦ୍ଧଭୂମିରେ ପ୍ରାଣତ୍ୟାଗ କରିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି, କିନ୍ତୁ କାହାଦ୍ୱାରା ଅପମାନକୁ ସହନ କରିପାରନ୍ତି ନାହିଁ। ଏହା ହେଉଛି କ୍ଷତ୍ରିୟର ସ୍ୱଭାବ। ସେଥିପାଇଁ କୁହାଯାଇଛି ଶାସ୍ତ୍ରରେ, ନ ତଥା ତପ୍ୟତେ ବିଦ୍ଧ ପୁମାନ ବାଣୈ ସୁମର୍ମଗୈ, ଯେ କ୍ଷତ୍ରିୟର ହୃଦୟ ଯଦି ବାଣବିଦ୍ଧ ହୁଏ ତାହେଲେ ତଥାପି କ୍ଷତ୍ରିୟ ଏତେ ପୀଡ଼ିତ ହେବ ନାହିଁ ବା କଷ୍ଟ ସ୍ୱୀକାର କରିବ ନାହିଁ। ଯଥା ତୁଦନ୍ତି ମର୍ମସ୍ଥା ହି ଅସତଂ ପୁରୁଷେ ସଭା, ଅସତ ବ୍ୟକ୍ତିମାନଙ୍କର ବାକ୍ୟବାଣ ଦ୍ୱାରା କ୍ଷତ୍ରିୟ ଯେତେ ପୀଡ଼ିତ ହୁଏ, ସେ ବାସ୍ତବିକ ବାଣ ଦ୍ୱାରା ତାର ହୃଦୟ ବିଦ୍ଧ ହେଲେ ମଧ୍ୟ ସେ ପୀଡ଼ିତ ହୁଏ ନାହିଁ। ତେଣୁ ଧ୍ରୁବ ମହାରାଜ ବିମାତାଙ୍କର ଏପରି ବାକ୍ୟବାଣ ଦ୍ୱାରା ପୀଡ଼ିତ ହୋଇ ସେ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ ଏବଂ ଦୀର୍ଘ ଶ୍ୱାସ ତ୍ୟାଗ କରିବାକୁ ଲାଗିଲେ, ଯେପରି ଭାବରେ କୌଣସି ସର୍ପକୁ ଦଣ୍ଡ ଦ୍ୱାରା ଆଘାତ କଲେ ସର୍ପ ଯେପରି କ୍ରୋଧ ପ୍ରକାଶ କରେ ଏବଂ ଆଘାତକାରୀକୁ ଦଂଶନ କରିବା ପାଇଁ ଉଦ୍ୟତ ହୁଏ, ଠିକ୍ ସେହିପରି ଧ୍ରୁବ ମହାରାଜ ଦୀର୍ଘଶ୍ୱାସ ତ୍ୟାଗ କରି ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ। ଯଦିଓ ସେ 5 ବର୍ଷର ବାଳକ ଥିଲେ ତଥାପି ବିମାତାଙ୍କର ବାକ୍ୟବାଣକୁ ସେ ସହନ କରିପାରିଲେ ନାହିଁ। ତେଣୁ ସେ ପ୍ରତୀକ୍ଷା କରୁଥିଲେ ଯେ ତାଙ୍କର ପିତା ନିକଟରେ ଉପସ୍ଥିତ ରହିଛନ୍ତି, ବିମାତାଙ୍କର ଏ ବାକ୍ୟବାଣର ସେ ପ୍ରତିବାଦ କରିବେ, ଧ୍ରୁବଙ୍କୁ ସେ ଆଶ୍ୱାସନା ପ୍ରଦାନ କରିବେ, ଆଶ୍ୱାସନା ପ୍ରଦାନ କରି ତାକୁ ଧ୍ରୁବଙ୍କୁ କୋଳକୁ ନେଇଯିବେ। ଧ୍ରୁବ ଏହି କଥା ଆଶା କରୁଥିଲେ ପିତାଙ୍କଠାରୁ, କିନ୍ତୁ ଦେଖିଲେ ଯେ ପିତା ଆଶ୍ୱାସନା ଦେବା ଦୂରର କଥା, ନିଜର କୋଳକୁ ନେବା ଦୂରର କଥା, ବିମାତାଙ୍କର ବାକ୍ୟବାଣ ଶ୍ରବଣ କରି ମଧ୍ୟ ପିତା ନିରୁତ୍ତର ରହିଲେ, କୌଣସି ଉତ୍ତର ବା ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ଯେତେବେଳେ ଧ୍ରୁବ ମହାରାଜ ଦେଖିଲେ ଯେ ପିତା ମଧ୍ୟ ବିମାତାଙ୍କର ଏହି କଥାରେ ସମ୍ମତି ପ୍ରଦାନ କରୁଛନ୍ତି, ନିରୁତ୍ତର ରହିବାର ଅର୍ଥ ହେଲା ମୌନଂ ସମ୍ମତି ଲକ୍ଷଣ। ତେଣୁ ସେତେବେଳେ ମୌନ ରହୁଛନ୍ତି ତାର ଅର୍ଥ ବିମାତାଙ୍କର କଥାକୁ ସମର୍ଥନ ପ୍ରଦାନ କରୁଛନ୍ତି, ପିତା କୌଣସି ପ୍ରକାର ପ୍ରତିକାର କରୁନାହାନ୍ତି। ସେତେବେଳେ ଧ୍ରୁବ ମହାରାଜ ଆଉ ଧୈର୍ଯ୍ୟ ଧାରଣ କରି ରହିପାରିଲେ ନାହିଁ, ତାଙ୍କର ଚକ୍ଷୁରୁ ଲୋତକର ଧାରା ପ୍ରବାହିତ ହେବାକୁ ଲାଗିଲା। ତେଣୁ କ୍ରୋଧ ଏବଂ ଚକ୍ଷୁରୁ ଲୋତକର ଧାରା ପ୍ରବାହିତ ହେଉଛି, ଏପରି ଅବସ୍ଥାରେ ଧ୍ରୁବ ବର୍ତ୍ତମାନ କାହାର ଆଶ୍ରୟ ଗ୍ରହଣ କରିବେ? ଯେତେବେଳେ ପିତା ନିରୁତ୍ତର ରହୁଛନ୍ତି ତାଙ୍କର ଅପମାନରେ, ତାହେଲେ ସେ ବର୍ତ୍ତମାନ କାହା ନିକଟକୁ ଯିବେ? ତେଣୁ ଏକମାତ୍ର ମାତା ସୁନୀତିଙ୍କ ନିକଟକୁ ଧ୍ରୁବ କାନ୍ଦି କାନ୍ଦି ଯାଇ ତାଙ୍କ ନିକଟରେ ପହଞ୍ଚନ୍ତି, ଏବଂ ଯେତେବେଳେ ମାତା ସୁନୀତି, ଯିଏକି ମହାରାଜ ଉତ୍ତାନପାଦଙ୍କ ଦ୍ୱାରା ପରିତ୍ୟକ୍ତ ଅବସ୍ଥାରେ ରହିଛନ୍ତି ରାଜପ୍ରସାଦରେ, ସେ ଯେତେବେଳେ ଦେଖୁଛନ୍ତି ଧ୍ରୁବ ଲୋତକ ଧାରା ବିସର୍ଜନ କରିକରି ତାଙ୍କ ନିକଟକୁ ଆସିଛନ୍ତି ଏବଂ ବାରମ୍ବାର ଦୀର୍ଘଶ୍ୱାସ ତ୍ୟାଗ କରୁଛନ୍ତି, ସେତେବେଳେ ଧ୍ରୁବଙ୍କର ଏ ଅବସ୍ଥା ଦର୍ଶନ କରି ସୁନୀତିଙ୍କ ହୃଦୟ ଦ୍ରବୀଭୂତ ହୋଇଛି ଏବଂ ସୁନୀତି ମଧ୍ୟ ଧ୍ରୁବଙ୍କର ଏ ଦୁଃଖରେ ସେ ମଧ୍ୟ ମ୍ରିୟମାଣ ହୋଇ ଉଠିଛନ୍ତି। ରାଜପ୍ରସାଦର କର୍ମଚାରୀମାନଙ୍କଠାରୁ ସୁରୁଚିଙ୍କର ଭର୍ତ୍ସନା ବାକ୍ୟ ଶ୍ରବଣ କରି ସୁନୀତି ଅତ୍ୟନ୍ତ ଦୁଃଖ ପ୍ରକାଶ କରି ଧ୍ରୁବଙ୍କୁ ନିଜର କୋଳକୁ ନେଇଯାଇଛନ୍ତି ଏବଂ ଧ୍ରୁବ ଯେତେବେଳେ କ୍ରନ୍ଦନ କରୁଛନ୍ତି ସୁନୀତି ମଧ୍ୟ କ୍ରନ୍ଦନ କରୁଛନ୍ତି। ତାଙ୍କ ଚକ୍ଷୁରୁ ମଧ୍ୟ ଲୋତକର ଧାରା ପ୍ରବାହିତ ହେଉଛି କାରଣ ସୁନୀତି ଜାଣିଛନ୍ତି ଯେ ସେ ଉତ୍ତାନପାଦଙ୍କ ଦ୍ୱାରା ପରିତ୍ୟକ୍ତା। ତେଣୁ ଧ୍ରୁବରେ ଦୁଃଖରେ ସେ ଧ୍ରୁବ ପାଇଁ କିଛି କରିପାରିବେ ନାହିଁ। ତେଣୁ ନିରାଶ୍ରୟ ଅବସ୍ଥାରେ ମାତା ଏବଂ ପୁତ୍ର ସେମାନେ କ୍ରନ୍ଦନ କରୁଛନ୍ତି। ଏହିପରି ଅବସ୍ଥାରେ ସୁନୀତି ଚିନ୍ତା କରୁଛନ୍ତି ଯେ କେତେକାଳ ପର୍ଯ୍ୟନ୍ତ କ୍ରନ୍ଦନ କରିବେ ମାତା ଏବଂ ପୁତ୍ର, ଏହାର କୌଣସି ଅନ୍ତ ନାହିଁ, ଏ ଦୁଃଖର କୌଣସି ଅନ୍ତ ନାହିଁ, ଏହାର କିଛି ପ୍ରତିକାର କରିବାକୁ ହେବ। ତେଣୁ ଧ୍ରୁବଙ୍କୁ ସାନ୍ତ୍ୱନା ପ୍ରଦାନ କରିବାକୁ ହେବ। ତେଣୁ ସୁନୀତି ଚିନ୍ତା କରୁଛନ୍ତି ଧ୍ରୁବକୁ କିପରି ସାନ୍ତ୍ୱନା ପ୍ରଦାନ କରିବେ, କ'ଣ କହି ସାନ୍ତ୍ୱନା ପ୍ରଦାନ କରିବେ, କିପରି ଧ୍ରୁବର ଦୁଃଖକୁ ଦୂର କରିବେ। ତେଣୁ ସୁନୀତି ଦେଖୁଛନ୍ତି ଦୀର୍ଘଂ ଶ୍ୱସନ୍ତି ବୃଜିନଶ ପାରଂ ଅପଶ୍ୟତି ବାଳକଂ ଆହ ବାଳ। ତେଣୁ ସୁନୀତି ଯେତେବେଳେ ଦେଖିଲେ ଯେ ବର୍ତ୍ତମାନ ଏହି ଦୁଃଖ ସାଗରର କୌଣସି ଅନ୍ତ ନାହିଁ, ଧ୍ରୁବ ସେହିପରି ଦୀର୍ଘ ଶ୍ୱାସ ବିସର୍ଜନ କରୁଛି ଏବଂ ତାର ଧ୍ରୁବର ଚକ୍ଷୁରୁ ଲୋତକର ଧାରା ପ୍ରବାହିତ ହେଉଛି। ତେଣୁ ସୁନୀତି କହୁଛନ୍ତି, ଧ୍ରୁବଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି, ଆଶ୍ୱାସନା ପ୍ରଦାନ କରି କହୁଛନ୍ତି, ଇଏ ହେଉଛି ସୁନୀତିଙ୍କର ପ୍ରଥମ ଉପଦେଶ ଧ୍ରୁବଙ୍କୁ। ମା ଅମଙ୍ଗଳଂ ତାତ ପରେ ସମସ୍ତା ଭୁଙ୍କ୍ତେ ଜନୋଜତ ପରଦୁଃଖସ୍ତ ପରଦୁଃଖ ଦସ୍ତତ। ତେଣୁ ସୁନୀତି କହୁଛନ୍ତି, ହେ ବତ୍ସ, ହେ ପୁତ୍ର, ମା ଅମଙ୍ଗଳଂ ପରେ ସମସ୍ତା, କାରଣ ସୁନୀତି ଜାଣିଛନ୍ତି ଯେ ଧ୍ରୁବ ବର୍ତ୍ତମାନ ଆହତ ସର୍ପ ସଦୃଶ ଅତ୍ୟନ୍ତ କ୍ରୋଧିତ ହୋଇଯାଇଛି। ତେଣୁ ବିମାତା ସୁରୁଚିଙ୍କ ଉପରେ ଧ୍ରୁବର ଅତ୍ୟଧିକ କ୍ରୋଧ ଉତ୍ପନ୍ନ ହୋଇଛି। ତେଣୁ ଏ ଅବସ୍ଥାରେ ଧ୍ରୁବକୁ ସାନ୍ତ୍ୱନା ପ୍ରଦାନ କରିବା ପାଇଁ ସୁନୀତି କହୁଛନ୍ତି ଯେ ହେ ବତ୍ସ, ମା ଅମଙ୍ଗଳଂ ପରେ ସମସ୍ତା, ତୁମେ ଅନ୍ୟର କେବେ ଅମଙ୍ଗଳ କାମନା କର ନାହିଁ। ଯଦିଓ ବିମାତା ସୁରୁଚି ତୁମକୁ ବାକ୍ୟ ବାହାଣରେ ବିଦ୍ଧ କରିଛନ୍ତି, ତଥାପି ତୁମେ ତାଙ୍କର ଅମଙ୍ଗଳ କାମନା କର ନାହିଁ। ତେଣୁ ଆମେ ଦେଖିବା ସୁନୀତି ଏବଂ ସୁରୁଚିଙ୍କ ମଧ୍ୟରେ ଚିନ୍ତାଧାରାରେ କିପରି ପାର୍ଥକ୍ୟ। ସୁରୁଚି ଏକ ପାଞ୍ଚ ବର୍ଷର ବାଳକ ସପତ୍ନୀର ପୁତ୍ର ବୋଲି ଯେଉଁ ବାକ୍ୟ ବାଣରେ ତାକୁ ବିଦ୍ଧ କରିଛନ୍ତି ଈର୍ଷାନ୍ୱିତା ହୋଇ, କିନ୍ତୁ ସୁନୀତି ସୁରୁଚିଙ୍କ ପ୍ରତି ଈର୍ଷାନ୍ୱିତ ହେବା ବଦଳରେ ତାଙ୍କ ପ୍ରତି ଧ୍ରୁବ କିପରି ଅମଙ୍ଗଳ କାମନା କରିବେ ନାହିଁ ସେ ଉପଦେଶ ପ୍ରଦାନ କରୁଛନ୍ତି। ତେଣୁ ବସ୍ତୁତଃ ସୁନୀତିଙ୍କର ମହାନତା ଏହାଦ୍ୱାରା ପ୍ରମାଣିତ ହେଉଛି ଯେ ସୁନୀତି କେତେ ମହାନ ନାରୀ ଥିଲେ, ଭଗବାନଙ୍କର କେତେ ମହାନ ଭକ୍ତ ଥିଲେ। ତେଣୁ ପୁତ୍ରକୁ ସେ ପ୍ରଥମ ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ହେ ପୁତ୍ର, ତୁମେ ବିମାତାଙ୍କ ପ୍ରତି ବିମାତାଙ୍କର କୌଣସି ଅମଙ୍ଗଳ କାମନା କରିବ ନାହିଁ। କାହିଁକି ପୁଣି ଧ୍ରୁବଙ୍କୁ ବୁଝେଇ କହୁଛନ୍ତି ସୁନୀତି ଯେ ପ୍ରକୃତ ପକ୍ଷେ ଏ ସଂସାରରେ ଆମ ସହିତ ଯାହା ବି ଘଟିତ ହୁଏ ତାହାର କିଛି ପୂର୍ବ କାରଣ ରହିଛି। ବିନା କାରଣରେ କେହି ଦୁଃଖ ଭୋଗ କରନ୍ତି ନାହିଁ, ବିନା କାରଣରେ କେହି ଅପମାନିତ ହୁଅନ୍ତି ନାହିଁ। ତେଣୁ ପୂର୍ବଜନ୍ମରେ ଯଦି ଆମେ ଅନ୍ୟ କାହାକୁ ଅପମାନିତ କରିଛେ, ଅନ୍ୟ କାହାକୁ ଦୁଃଖ ପ୍ରଦାନ କରିଛେ, ତାହେଲେ ଏ ଜନ୍ମରେ ଆମେ ଦୁଃଖକୁ ପ୍ରାପ୍ତ ହେବା, ଆମେ ଅପମାନକୁ ପ୍ରାପ୍ତ ହେବା, ଇଏ ହେଉଛି ତାର ପରିଣାମ। ତେଣୁ ଯଦି ଏ ଜନ୍ମରେ କେହି ଆମକୁ କଷ୍ଟ ପ୍ରଦାନ କରୁଛି, ଦୁଃଖ ପ୍ରଦାନ କରୁଛି, ଅପମାନିତ କରୁଛି, ତାହେଲେ ଆମେ ଜାଣି ରଖିବା ଉଚିତ ପୂର୍ବଜନ୍ମରେ ଆମେ ମଧ୍ୟ ଏହିପରି ସେ ବ୍ୟକ୍ତିକୁ କରିଛେ ବା କାହାକୁ ଆମେ କରିଛେ, ତାହାର ପ୍ରତିଫଳ ସ୍ୱରୂପ ଆମେ ଅପମାନିତ ହେଉଛେ ବା ଆମ ଦୁଃଖକୁ ପ୍ରାପ୍ତ ହେଉଛେ। ତେଣୁ ଏ ଜନ୍ମରେ ଯଦି ଆମେ କାହାକୁ ଅପମାନିତ କରୁଛେ ବା ଦୁଃଖ ପ୍ରଦାନ କରୁଛେ, ତାହାର ପରିଣାମ ଆମକୁ ପୁଣି ପରଜନ୍ମରେ ଭୋଗ କରିବାକୁ ହେବ। ତେଣୁ ଯେଉଁ ବ୍ୟକ୍ତି ଆମକୁ ଅପମାନିତ କରୁଛି ବା ଦୁଃଖ ପ୍ରଦାନ କରୁଛି, ସେ ଆମକୁ ଆମ କର୍ମଫଳ ପ୍ରଦାନ କରିବାର କେବଳ ମାଧ୍ୟମ ହୋଇଛି। ତାର ମାଧ୍ୟମରେ ଆମର କର୍ମଫଳ ଆମେ ଭୋଗ କରୁଛେ। ତେଣୁ ସେ ଆମେ ଯେଉଁ ଫଳ ଭୋଗ କରୁଛେ ତା ପାଇଁ ଆମେ ନିଜେ ଉତ୍ତରଦାୟୀ। ଆମେ ପୂର୍ବଜନ୍ମରେ ଆମେ ସେପରି କାହାକୁ କରିଛେ ବା କାହାକୁ ଦୁଃଖ ଦେଇଛେ ବା ଅପମାନିତ କରିଛେ, ତେଣୁ ବିନା କାରଣରେ ଆମେ ଏପରି ଫଳ ପ୍ରାପ୍ତ ହେବା ନାହିଁ। ଆମେ ପୁଣ୍ୟ କାର୍ଯ୍ୟ କଲେ ପୁଣ୍ୟ ଫଳ ପ୍ରାପ୍ତ ହେବା, ପାପ କାର୍ଯ୍ୟ କଲେ ପାପ ଫଳ ଦୁଃଖକୁ ପ୍ରାପ୍ତ ହେବା। ତେଣୁ ସୁଖ ଦୁଃଖ ଆମର କର୍ମ ଦ୍ୱାରା ନିଶ୍ଚିତ ହେଉଛି। ଆମେ ସମସ୍ତେ କର୍ମ ବନ୍ଧନରେ ଆବଦ୍ଧ। ତେଣୁ ସୁନୀତି ପୁତ୍ର ଧ୍ରୁବକୁ ଏପରି ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ଯେଉଁ ବ୍ୟକ୍ତି ଅନ୍ୟକୁ ଦୁଃଖ ଦେବ, ସେ ତାର ପରିଣାମ ପରଜନ୍ମରେ ପ୍ରାପ୍ତ ହେବ। ତେଣୁ ଆମେ କାହାର ଅମଙ୍ଗଳ କାମନା କରିବା ଉଚିତ ନୁହେଁ। ଆମେ କେବଳ ନିଜର କର୍ମଫଳ ହିଁ ଭୋଗ କରୁଛେ, ଆମର କର୍ମଫଳ ଏଥିପାଇଁ ଦାୟୀ, କୌଣସି ବ୍ୟକ୍ତି ବିଶେଷ ଦାୟୀ ନୁହନ୍ତି ଆମର ଦୁଃଖ ପାଇଁ ବା ଅପମାନ ପାଇଁ। ତେଣୁ ବର୍ତ୍ତମାନ ସୁନୀତି ପୁତ୍ର ଧ୍ରୁବଙ୍କୁ ସାନ୍ତ୍ୱନା ପ୍ରଦାନ କରି କହୁଛନ୍ତି, ସତ୍ୟଂ ସୁରୁଚ୍ୟାଭିହିତଂ ଭବାନ୍ ମେ ଯଦୁର୍ଭଗାୟା ଉଦରେ ଗୃହୀତ। ତେଣୁ ସୁନୀତି ଦୁଃଖ ପ୍ରକାଶ କରି କହୁଛନ୍ତି ଯେ ହେ ପୁତ୍ର, ତୋର ବିମାତା ସୁରୁଚି ଯେଉଁ କଥା କହିଛନ୍ତି ଯେ ତୁ ଏକ ଦୁର୍ଭାଗ୍ୟଶାଳିନୀ ନାରୀର ଗର୍ଭରେ ଜନ୍ମଗ୍ରହଣ କରିଛୁ, ତାହା ସତ୍ୟ। ମୁଁ ଏକ ଦୁର୍ଭାଗା ନାରୀ, ହତଭାଗ୍ୟା ନାରୀ, କାହିଁକି ନା ସ୍ତନ୍ୟେନ ବୃଦ୍ଧସ୍ତ ବିଲଜ୍ଜତେ ଯଂ ଭାର୍ଜିଥିବା ବୋଢ଼ୁଙ୍ଗିଡ଼ସ୍ତତିର୍ମା। କାରଣ ତୁ ମୋ ଗର୍ଭରୁ ଜନ୍ମଗ୍ରହଣ କରିଛୁ ଏବଂ ମୋର ସ୍ତନପାନ କରି ତୁ ବଡ଼ ହୋଇଛୁ, ଏ ଅବସ୍ଥାକୁ ପ୍ରାପ୍ତ ହୋଇଛୁ, କିନ୍ତୁ ମୁଁ ଏକ ଦୁର୍ଭାଗା ନାରୀ। କାରଣ ମୋର ପତି ମହାରାଜ ଉତ୍ତାନପାଦ ସେ ମୋତେ ତାଙ୍କର ଭାର୍ଯ୍ୟା ବୋଲି ଗ୍ରହଣ କରୁନାହାନ୍ତି, ଭାର୍ଯ୍ୟା କାହିଁକି ଏପରିକି ତାଙ୍କର ଦାସୀ ବୋଲି ମଧ୍ୟ ମୋତେ ଗ୍ରହଣ କରୁନାହାନ୍ତି। ତେଣୁ ଯେଉଁ ସ୍ତ୍ରୀ ନିଜର ପତି ଦ୍ୱାରା ଉପେକ୍ଷିତା ସେ ନିଶ୍ଚିତ ଭାବରେ ଦୁର୍ଭାଗ୍ୟଶାଳିନୀ। ତେଣୁ ରାଣୀ ସୁନୀତି ନିଜର ଦୁର୍ଭାଗ୍ୟକୁ ସ୍ୱୀକାର କରି କହୁଛନ୍ତି ଯେ ହେ ପୁତ୍ର, ତୋର ବିମାତା ଯେଉଁ କଥା କହିଛନ୍ତି ତୁ ଏକ ଦୁର୍ଭାଗ୍ୟଶାଳିନୀ ନାରୀର ପୁତ୍ର, ତାହା ସତ୍ୟ। ପୁଣି ସୁନୀତି କହୁଛନ୍ତି, ଆତିଷ୍ଠ ତତ୍ତାତ ବିମସ୍ତରସ୍ତମ ଉକ୍ତଂ ସମାତ୍ରାପି ଯଦବ୍ୟାଲିକମ ఆరాధ్యాధ్యోక్ష పాద పద్మం జదిచ్చసే ధ్యాసనం ఉత్తమ జథ. తను సునీతి కౌచంది, జహే పుత్ర, ବର୍ତ୍ତମାନ ତୁମେ ସମ୍ପୂର୍ଣ୍ଣ ଭାବରେ ଈର୍ଷା ରହିତ ହୋଇ ତୁମର ବିମାତା ତୁମ ପ୍ରତି ଈର୍ଷା ପରାୟଣ ହୋଇଛନ୍ତି ବୋଲି ତୁମେ ତାଙ୍କ ପ୍ରତି ଈର୍ଷା ପରାୟଣ ହେବ ନାହିଁ, ତାଙ୍କ ପ୍ରତି ଈର୍ଷା ଭାବ ପୋଷଣ କରିବ ନାହିଁ ବା ତାଙ୍କର ଅନିଷ୍ଟ କାମନା କରିବ ନାହିଁ। ଏପରି ମନସ୍ଥିତିରେ ତୁମର ବିମାତା ଯେଉଁ ସତ୍ୟ ବାକ୍ୟ କହିଛନ୍ତି, କ'ଣ କହିଛନ୍ତି ଯେ ତୁ ଏକ ଅଭାଗ ନାରୀର ପୁତ୍ର ଏବଂ ଯଦି ତୁ ଭଗବାନ ବିଷ୍ଣୁଙ୍କର ଆରାଧନା କରୁ ଏବଂ ତାଙ୍କଠାରୁ ବରଦାନ ପ୍ରାପ୍ତ ହେଉ ତାହେଲେ ମୋର ପୁତ୍ର ଭାବରେ ତୋର ଜନ୍ମଗ୍ରହଣ ହେବ। ତେଣୁ ସୁରୁଚି ଯେଉଁ ଏହି କଥା କହିଥିଲେ, ତେଣୁ ସୁନୀତି କହୁଛନ୍ତି ଯେ ହେ ପୁତ୍ର, ତୋର ବିମାତା ଯେଉଁ ସତ୍ୟ ବାକ୍ୟ କହିଛନ୍ତି ଭଗବାନ ବିଷ୍ଣୁଙ୍କର ଆରାଧନା କରିବା ପାଇଁ, ତୁ ସେହି ବାକ୍ୟକୁ ପାଳନ କର, ସେହି ଭଗବାନ ବିଷ୍ଣୁଙ୍କର ଆରାଧନା କର। କାରଣ ଏ ସଂସାରର ସମସ୍ତ ଦୁଃଖ ଦୂର କରିବା ପାଇଁ ଭଗବାନ ବିଷ୍ଣୁ ବା କୃଷ୍ଣ ହିଁ ସମର୍ଥ। କୌଣସି ଦେବାଦେବୀ କାହାର ଦୁଃଖକୁ ହରଣ କରିପାରିବେ ନାହିଁ, ଦେବାଦେବୀ ମାନଙ୍କର ସୀମିତ ଶକ୍ତି ରହିଛି ବା ସେମାନଙ୍କର ବରଦାନ କ୍ଷଣସ୍ଥାୟୀ, କିନ୍ତୁ ଭଗବାନ ହରି ଯିଏକି ସମସ୍ତଙ୍କର ଦୁଃଖ ହରଣ କରିବା ପାଇଁ ସମର୍ଥ, ଏପରିକି ଦେବତାମାନେ ମଧ୍ୟ ଯେତେବେଳେ ଦୁଃଖରେ ପଡ଼ିଥାନ୍ତି, ବିପଦରେ ପଡ଼ିଥାନ୍ତି, ସେମାନେ ମଧ୍ୟ ଭଗବାନ ବିଷ୍ଣୁଙ୍କ ନିକଟକୁ ଯାଇଥାନ୍ତି ନିଜର ସୁରକ୍ଷା ପାଇଁ, ତାଙ୍କ ନିକଟରେ ନିବେଦନ କରିଥାନ୍ତି। ତେଣୁ ଯେଉଁ ଦେବତାମାନେ ନିଜେ ସୁରକ୍ଷିତ ନୁହନ୍ତି ସେମାନେ ତାଙ୍କର ଭକ୍ତମାନଙ୍କୁ କିପରି ସୁରକ୍ଷା ପ୍ରଦାନ କରିପାରିବେ? ତେଣୁ ସୁନୀତି କହୁଛନ୍ତି ଯେ ତୋର ବିମାତା ଯେଉଁ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଆରାଧନା କରିବା ପାଇଁ ଉପଦେଶ ପ୍ରଦାନ କରିଛନ୍ତି, ହେ ଧ୍ରୁବ, ତୁମେ ତାହା ହିଁ ଅନୁସରଣ କର, ସେହି ଭଗବାନ ବିଷ୍ଣୁଙ୍କର ଆରାଧନା କର, କୃଷ୍ଣଙ୍କର ଆରାଧନା କର। ଆରାଧ୍ୟାଧୋକ୍ଷ ପାଦ ପଦ୍ମ, ସେ ଭଗବାନଙ୍କର ପାଦ ପଦ୍ମର ଆରାଧନା କର। କାହିଁକି? ଯଦିଚ୍ଛସି, ତୁମେ ଯଦି ଇଚ୍ଛା କରୁଛ, ଅଧ୍ୟାସନମ୍ ଉତ୍ତମ ଯଥା, ଯେପରି ତୁମର ଭ୍ରାତା ଉତ୍ତମ ତୁମ ପିତାଙ୍କର ରାଜ୍ୟକୁ ପ୍ରାପ୍ତ ହେବା ପାଇଁ ଯେପରି ଯୋଗ୍ୟ ହୋଇଛନ୍ତି, ତୁମେ ଯଦି ତୁମ ପିତାଙ୍କର ରାଜ୍ୟ କାମନା କର ତାହେଲେ ତୁମେ ସେହି ଭଗବାନ ବିଷ୍ଣୁଙ୍କର ଆରାଧନା କର, ତାଙ୍କଠାରୁ ବରଦାନ ପ୍ରାପ୍ତ ହେବ, ତାଙ୍କଠାରୁ ବରଦାନ ପ୍ରାପ୍ତ ହୋଇ ସୁରୁଚିଙ୍କ ଗର୍ଭରେ ଜନ୍ମଗ୍ରହଣ କରିବାର କୌଣସି ଆବଶ୍ୟକତା ନାହିଁ। ତାହା ଥିଲା ସୁରୁଚିଙ୍କର ମତ। ତାଙ୍କ ଗର୍ଭରୁ ଜନ୍ମ ହେଲେ ହିଁ ଜଣେ ଉତ୍ତାନପାଦଙ୍କର ରାଜସିଂହାସନ ଅଧିକାର କରିବ, କିନ୍ତୁ ସୁନୀତି କହୁଛନ୍ତି ସୁରୁଚିଙ୍କ ଗର୍ଭରୁ ଜନ୍ମ ହେବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଯଦି ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି, କୃଷ୍ଣ ପ୍ରସନ୍ନ ହୁଅନ୍ତି, ତୁମେ ତୁମ ପିତାଙ୍କର ରାଜ୍ୟ ପ୍ରାପ୍ତ ହୋଇପାରିବ। ତେଣୁ ସୁନୀତି ପୁଣି କହୁଛନ୍ତି, ଉଦାହରଣ ଦେଉଛନ୍ତି ଧ୍ରୁବଙ୍କୁ ଭଗବାନ ବିଷ୍ଣୁଙ୍କର ଆରାଧନା କରିବା ପାଇଁ ପ୍ରବର୍ତ୍ତାଇବାକୁ ଯାଇ ସୁନୀତି ଉଦାହରଣ ଦେଇ କହୁଛନ୍ତି ଯେ ତୁମେ ଭଗବାନ ବିଷ୍ଣୁଙ୍କର ଆରାଧନା କଲେ କିପରି ଭାବରେ ତୁମ ପିତାଙ୍କର ରାଜ୍ୟ ପ୍ରାପ୍ତ ହେବ। ତେଣୁ ସେ କହୁଛନ୍ତି, ଯସ୍ୟାଙ୍ଗ୍ରି ପଦ୍ମଂ ପରିଚର୍ଯ୍ୟ ବିଶ୍ୱ ବିଭାବନାୟତ୍ ଗୁଣାଭିପତ୍ତେ ଅଯୋଧ୍ୟ ତିଷ୍ଠତ୍ ଖଳୁପାରମେଷ୍ଟ୍ୟମ୍ ପଦଂ ଜିତାତ୍ମା ଶ୍ୱସନାଭିବନ୍ଦ୍ୟମ୍। ଯେଉଁ ଭଗବାନଙ୍କର ଚରଣ କମଳ ଯୋଗୀଜନମାନଙ୍କର ଅଭିବନ୍ଦ୍ୟ, ଅର୍ଥାତ୍ ଯୋଗୀଜନମାନେ ଯେଉଁ ଭଗବାନଙ୍କର ଚରଣ କମଳର ବନ୍ଦନା କରିଥାନ୍ତି, ସେଇ ଭଗବାନଙ୍କର ଚରଣ କମଳର ପୂଜା କରେ। ବ୍ରହ୍ମା ଯେ କି ଅଜ ଅଜନ୍ମା, କୌଣସି ପିତାମାତାଙ୍କ ଗର୍ଭରୁ ବ୍ରହ୍ମାଙ୍କର ଜନ୍ମ ହେଇନି, ଯେ ଭଗବାନ ଗର୍ଭତକ ସେ ବିଷ୍ଣୁଙ୍କର ନାଭିର କମଳରୁ ଯେ ଉତ୍ପନ୍ନ ହେଇଛନ୍ତି, ସେଇ ବ୍ରହ୍ମା ଭଗବାନଙ୍କର ଚରଣ କମଳର ପୂଜା କରି ଆରାଧନା କରି ସେ ପାରମେଷ୍ଠ ପଦକୁ ପ୍ରାପ୍ତ ହେଲେ, ବ୍ରହ୍ମ ପଦକୁ ପ୍ରାପ୍ତ ହେଲେ, ଏବଂ ଭଗବାନଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇ ବ୍ରହ୍ମା ଏହି ସୃଷ୍ଟି କାର୍ଯ୍ୟ କରିବାର ଦକ୍ଷତାକୁ ମଧ୍ୟ ପ୍ରାପ୍ତ ହେଲେ। ତେଣୁ ହେ ପୁତ୍ର, ବ୍ରହ୍ମା ହେଉଛନ୍ତି ତୋର ପ୍ରପିତାମହ, ଧ୍ରୁବଙ୍କର ପିତା ହେଉଛନ୍ତି ମହାରାଜ ଉତ୍ତାନପାଦ, ତାଙ୍କର ପିତା ହେଉଛନ୍ତି ସ୍ୱୟମ୍ଭୁବ ମନୁ, ଏବଂ ସ୍ୱୟମ୍ଭୁବ ମନୁଙ୍କର ପିତା ହେଉଛନ୍ତି ବ୍ରହ୍ମା। ତେଣୁ ସେ ହେଉଛନ୍ତି ଧ୍ରୁବଙ୍କର ପିତା, ପିତାମହ, ପ୍ରପିତାମହ। ତେଣୁ ନିଜ ବଂଶରେ ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଆରାଧନା କରି ଏପରି ଶ୍ରେଷ୍ଠ ପଦକୁ ପ୍ରାପ୍ତ ହୋଇଛନ୍ତି, ସୁନୀତି ସେହିମାନଙ୍କର ଉଦାହରଣ ଦେଉଛନ୍ତି। ପ୍ରଥମେ ପ୍ରପିତାମହ ବ୍ରହ୍ମାଙ୍କର ଉଦାହରଣ ଦେଉଛନ୍ତି, ଏବଂ ତାପରେ ପୁଣି କହୁଛନ୍ତି, ତଥା ମନୋର୍ବୋ ଭଗବାନ ପିତାମହ, ତୁମର ପିତାମହ ସ୍ୱୟମ୍ଭୁବ ମନୁ, ସେ କିପରି ଶ୍ରେଷ୍ଠ ପଦକୁ ପ୍ରାପ୍ତ ହେଲେ ସେ କଥା କହୁଛନ୍ତି। ଜମେକ ମତ୍ୟା ପୁରୁ ଦକ୍ଷିଣୈର ମଖୈ, ତୁମର ପିତାମହ ସ୍ୱୟମ୍ଭୁବ ମନୁ ଏହି ଶ୍ରେଷ୍ଠ ପଦକୁ ପ୍ରାପ୍ତ ହେଲେ କିପରି ଭାବରେ, ନା ସେ ଯଜ୍ଞ ଅନୁଷ୍ଠାନ କରି ଯଜ୍ଞ ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରି, ଏବଂ ଯଜ୍ଞରେ ବ୍ରାହ୍ମଣମାନଙ୍କୁ ଭୁରି ଦକ୍ଷିଣା ପ୍ରଦାନ କରି ସେ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିପାରିଥିଲେ, ଏବଂ ଏକମତ୍ୟା ଇଷ୍ଟାଭିପ୍ରେତ ସେ ଏକାଗ୍ର ଚିତ୍ତରେ, ଏକମତ୍ୟା ଯେଉଁ ଭଗବାନ ବିଷ୍ଣୁଙ୍କର ଯଜ୍ଞ ମାଧ୍ୟମରେ ସେ ଆରାଧନା କରିଥିଲେ, ତୁମର ପିତାମହ ସ୍ୱୟମ୍ଭୁବ ମନୁ, ଏବଂ ତାର ପରିଣାମ କ'ଣ ହେଲା, ଇଷ୍ଟାଭିପ୍ରେତ ଦୁରାପବ ମନ୍ନତ, ଯାହାକି ଅନ୍ୟମାନଙ୍କ ପକ୍ଷରେ ପ୍ରାପ୍ତ ହେବା ସମ୍ଭବ ନୁହେଁ। ଭଗବାନ ବିଷ୍ଣୁଙ୍କର ଆରାଧନା କରି ତୁମର ପିତାମହ ସ୍ୱୟମ୍ଭୁବ ମନୁ ସେ କ'ଣ ପ୍ରାପ୍ତ ହେଲେ, ଭୌମ ସୁଖମ, ସେହି ସଂସାରର ସୁଖକୁ ପ୍ରାପ୍ତ ହେଲେ, ସଂସାରର ଐଶ୍ୱର୍ଯ୍ୟକୁ ପ୍ରାପ୍ତ ହେଲେ, ଏବଂ ତା ସହିତ ଦିବ୍ୟମ ଦିବ୍ୟ ସୁଖ ସ୍ୱର୍ଗ ସୁଖକୁ ମଧ୍ୟ ପ୍ରାପ୍ତ ହେଲେ, ଏବଂ ଅପବର୍ଗ୍ୟମ ଏବଂ ଶେଷରେ ମୁକ୍ତିକୁ ମଧ୍ୟ ପ୍ରାପ୍ତ ହେଲେ। ତେଣୁ ଯେଉଁମାନେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଆରାଧନା କରିଥାନ୍ତି, ନା ଅନ୍ୟମ ଅନ୍ୟ କାହାର ଆରାଧନା ନ କରି କେବଳ ମା ଏକଂ ଶରଣଂ ବ୍ରଜ, ଯେପରି ଭଗବାନ କୃଷ୍ଣ ଭଗବତ ଗୀତାରେ କହୁଛନ୍ତି, ତେଣୁ ଏକାଗ୍ର ଚିତ୍ତରେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଆରାଧନା କଲେ ବ୍ୟକ୍ତି ଏହି ସାଂସାରିକ ସୁଖ ଭୋଗ କରିବା ସହିତ ସ୍ୱର୍ଗ ସୁଖ ଏବଂ ଶେଷରେ ମୁକ୍ତି ପଦକୁ ପ୍ରାପ୍ତ ହେବ, ଭଗବାନ କୃଷ୍ଣଙ୍କର ଚରଣାର ବିନ୍ଦୁକୁ ପ୍ରାପ୍ତ ହେବ। ଏହା ହେଉଛି କୃଷ୍ଣ ଆରାଧନାର ଫଳ, କୃଷ୍ଣ ଭକ୍ତିର ଫଳ। ତେଣୁ ଯେଉଁମାନେ ଏକାଗ୍ର ଚିତ୍ତରେ ଭଗବାନ କୃଷ୍ଣ ବିଷ୍ଣୁଙ୍କର ଆରାଧନା କରିଥାନ୍ତି, ସେମାନେ ଏପରି ଫଳକୁ ପ୍ରାପ୍ତ ହୋଇଥାନ୍ତି। ତେଣୁ ମାତା ସୁନୀତି ବର୍ତ୍ତମାନ ଦୁଇଟି ଉଦାହରଣ ପ୍ରସ୍ତୁତ କଲେ, ଧ୍ରୁବଙ୍କର ବଂଶରେ ପ୍ରପିତାମହ ବ୍ରହ୍ମା ଏବଂ ପିତାମହ ସ୍ୱୟମ୍ଭୁବମାନଙ୍କର ଉଦାହରଣ, ଏବଂ ତାପରେ ଧ୍ରୁବଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି, ତମେବ ବତ୍ସାଶ୍ରୟ ଭୃତ୍ୟବତ୍ସଳମ୍ ମୁମୁକ୍ଷୁ ବି ମୃଗ୍ୟ ପଦାବ୍ଜ ପଦ୍ଧତି, ହେ ବତ୍ସ हे पुत्र ध्रुव तमेव तंगेव वस्त्रास्त्रय भृत्यवस्थ। जो भगवान विष्णु भृत्यवत्सल अर्थात निजर सेवक मानकर जे अति प्रिय बा सेवक माने जहांकर अति प्रिय तेणु सही भगवान विष्णुंकर आश्रय तुम्हें ग्रहण कर। कहीं जेहेतु भगवान भृत्यवत्सल भक्तवत्सल तुम्हें तंगर चरणार बिंदर आश्रय ग्रहण कले तुम्हें अतिशीघ्र भगवान कृपा को प्राप्त हो। जेहेतु तुम्हें पांच वर्षर बालक भक्ति चित्तरे भक्ति पूर्वक से भगवान विष्णु आराधना कले तंकर कृपा तुम्हें अतिशीघ्र प्राप्त हो। कारण भगवान जे कि परम पिता जे कि भक्तवत्सल भक्त मान जहांकर अति प्रिय से तुम परी भक्त पाई से अतिशीघ्र दयार्द चित्त हेबे। तेणु हे पुत्र तुम्हें से भगवान विष्णुंकर आश्रय ग्रहण कर। मुमुक्ष भी मृग पदाब्ज पद्धति मुमुक्ष माने मुक्ति कामी माने जो माने मुक्ति कामना करी थांती से माने मध्य से भगवान कर चरण कमल प्राप्त हेबार मार्ग को अनुसरण करी थांती। तेणु भगवान कर चरण कमल प्राप्त हेबार मार्ग कौन भक्ति मार्ग ताहा ही एकमात्र मार्ग जहां द्वारा व्यक्ति भगवान कर चरण कमल को प्राप्त होता है। से भगवत गीता रे भगवान कृष्ण बारंबार कहते भक्त्या मांग भी जानाति केवल भक्ति विधि द्वारा ही व्यक्ति मत जापर प्राप्त हो पार। तेणु सुनीति कहते अनन्य भावे निज धर्म भावीते न अन्य अन्य कहारी उपासना करिवार तुम्हारे आवश्यकता नहीं ना अन्य अर्थात अन्य कौन से देवादेवी उपासना करिवार तुम्हारे आवश्यकता नहीं। निज धर्म भावित एवं तुम्हें निज धर्म द्वारा पांच वर्षर बालक ध्रुवंकर कौन धर्म ही पारे जेतेबेले व्यक्ति ब्रह्मचर्य आश्रम रे प्रवेश करिवो तार ब्रह्मचर्य धर्म रही जेतेबेले व्यक्ति गृहस्थ आश्रम रे प्रवेश करिवो तार गृहस्थ धर्म रही जेतेबेले व्यक्ति वानप्रस्थ आश्रम बा सन्यास आश्रम रे प्रवेश करिवो सन्यास आश्रम बा वानप्रस्थ आश्रम रे धर्म रही। किंतु ध्रुव वर्तमान कौनसी आश्रम रे प्रवेश करिनांति पांच वर्ष पर ही व्यक्ति ब्रह्मचर्य आश्रम रे प्रवेश करिवो किंतु ध्रुव वर्तमान ब्रह्मचर्य आश्रम रे मध्य प्रवेश करिनांति ताहले तांकर धर्म केउठरो आसीबो की धर्म से पालन करिवे। तेणु वर्णाश्रम व्यवस्था रे धर्म तांके प्रति लागू होउने ध्रुव महाराज के प्रति। तेणु सुनीति कहते निज धर्म भावित तेणु तुम्हें निज धर्म द्वारा भगवान विष्णु आराधना कर। ताहले व्यक्तिर व प्राणीर निज धर्म कौन जपरी भगवान कृष्ण भगवत गीतार कहते ममेवं सजीव लोके जीवभूत सनातन प्रत्येक जीव भगवान नित्य अंश विशेष। तेणु जीवर स्वधर्म कौन ना भगवान सेवा करिवा अंश अंशीर सेवा करिवो जीवात्मा परमात्मा भगवान सेवा करिवो ताही होची जीवात्मार अंशीर धर्म नित्य धर्म। तेणु वर्णाश्रम व्यवस्था जहाँ पाई लागू नाही तार निज धर्म कौन ना से नित्य धर्म भगवान सेवा धर्म भक्ति ତାହା ସମସ୍ତଙ୍କ ପାଇଁ ଲାଗୁ। ବର୍ଣ୍ଣାଶ୍ରମ ବ୍ୟବସ୍ଥାର ଭିତର ଏବଂ ବାହାରର ସମସ୍ତ ବ୍ୟକ୍ତିମାନଙ୍କ ପାଇଁ ଭକ୍ତି ପ୍ରଯୁଜ୍ୟ। ସେଥିପାଇଁ ତାକୁ ପରଧର୍ମ ବୋଲି କୁହାଯାଇଛି, ଶ୍ରେଷ୍ଠ ଧର୍ମ ବୋଲି କୁହାଯାଇଛି ଭକ୍ତିକୁ। ସବୈ ପୁଂସା ପରୋ ଧର୍ମ ଯତୋ ଭକ୍ତି ଅଧୋକ୍ଷ ଯେ ଅହେତୁକି ଅପ୍ରତିହତା ଯଦାତ୍ମା ସୁପ୍ରସିଦ୍ଧତି। ଆତ୍ମା ସେତିକି ବେଳେ ପ୍ରସନ୍ନ ହେବ, ସେତିକି ବେଳେ ଆନନ୍ଦକୁ ପ୍ରାପ୍ତ ହେବ, ଶାନ୍ତିକୁ ପ୍ରାପ୍ତ ହେବ, ଯେତେବେଳେ ବ୍ୟକ୍ତି ପରଧର୍ମ ପରମ ଶ୍ରେଷ୍ଠ ଧର୍ମ ଯତୋ ଭକ୍ତି ଅଧୋକ୍ଷ ଯେ ଭଗବାନ କୃଷ୍ଣଙ୍କ ଚରଣରେ ଭକ୍ତି ଆଚରଣ କରିବ, ଅନନ୍ୟ ଭକ୍ତି, ଅହେତୁକି ଅପ୍ରତିହତା ଭକ୍ତି ଆଚରଣ କରିବ, ସେତେବେଳେ ଆତ୍ମା ପ୍ରସନ୍ନ ହେବ, ଆତ୍ମା ଶାନ୍ତି ବା ଆନନ୍ଦକୁ ପ୍ରାପ୍ତ ହେବ। ତେଣୁ ସୁନୀତି ମଧ୍ୟ ସେହି ଉପଦେଶ ପ୍ରଦାନ କରୁଛନ୍ତି ଧ୍ରୁବକୁ, ଯେ ଅନନ୍ୟ ଭାବେ ନିଜ ଧର୍ମ ଭାବିତେ ମନସୀ ଅବସ୍ଥାପ୍ୟ ଭଜସ୍ୱ ପୁରୁଷମ୍। ଏହିପରି ଭାବରେ ତୁମେ ଯେତେବେଳେ ନିଜ ଧର୍ମରେ ସ୍ଥିତ ହେବ, ଭକ୍ତି ଧର୍ମରେ ସ୍ଥିତ ହେବ, ଭକ୍ତି ଆଚରଣ କରିବ, ସେତେବେଳେ ତୁମର ହୃଦୟ ଶୁଦ୍ଧ ହୋଇଯିବ। ହୃଦୟକୁ ଶୁଦ୍ଧ କରିବାର ସର୍ବଶ୍ରେଷ୍ଠ ଉପାୟ ହେଉଛି ଭକ୍ତି। ତେଣୁ ସୁନୀତି କହୁଛନ୍ତି, ଯେତେବେଳେ ତୁମର ହୃଦୟ ଶୁଦ୍ଧ ହେବ, ସେତେବେଳେ ତୁମେ ଭଗବାନ କୃଷ୍ଣଙ୍କୁ ହୃଦୟରେ ଅବସ୍ଥାପନ କରିବ, ଧାରଣ କରିବ। ମନସୀ ଅବସ୍ଥାପ୍ୟ ଭଜସ୍ୱ ପୁରୁଷମ୍, ଏବଂ ସେ ଭଗବାନଙ୍କର ସେବାରେ ତୁମେ ବ୍ରତି ହେବ। ପୁଣି କହୁଛନ୍ତି, ନାନ୍ୟଂ ତତଃ ପଦ୍ମ ପଳାଶ ଲୋଚନାତ୍, ହେ ପୁତ୍ର ନା ଅନ୍ୟମ୍, ଅନ୍ୟ କେହି ତୁମର ଏ ଦୁଃଖକୁ ଦୂର କରିବା ପାଇଁ ସମର୍ଥ ନୁହନ୍ତି। ତୁମେ ଯେଉଁ ବିମାତାଙ୍କ ଦ୍ୱାରା ଅପମାନିତ ହୋଇଛ, ଏହି ଅପମାନ ଜନିତ ଦୁଃଖକୁ ଦୂର କରିବା ପାଇଁ କେହି ସମର୍ଥ ନୁହନ୍ତି। ସୁନୀତି କହୁଛନ୍ତି, କୌଣସି ଦେବାଦେବୀ କେହି ସମର୍ଥ ନୁହନ୍ତି। ତେଣୁ ଅନ୍ୟ କୌଣସି ଦେବାଦେବୀମାନଙ୍କ ନିକଟକୁ ଯିବାର କୌଣସି ଆବଶ୍ୟକତା ନାହିଁ। ନାନ୍ୟ ତତ୍ ପଦ୍ମ ପଳାଶ ଲୋଚନାତ୍ ଦୁଃଖ ଛିଦଂତେ ମୃଗୟାମି କଞ୍ଚନ। ସୁନୀତି ଦେବୀ ନିଜ ଅନୁଭବରୁ କହୁଛନ୍ତି ଯେ ଯଦ୍ୟପି ମୁଁ ସର୍ବତ୍ର ଅନୁଧ୍ୟାନ କରୁଛି, କିନ୍ତୁ ମୁଁ କେଉଁଠାରେ ଏପରି ବ୍ୟକ୍ତିର ଦର୍ଶନ କରିପାରୁନାହିଁ ଯେ ତୁମର ଏ ଦୁଃଖକୁ ଦୂର କରିବା ପାଇଁ ସମର୍ଥ। କୌଣସି ଦେବାଦେବୀଙ୍କୁ ମୁଁ ଦର୍ଶନ କରିପାରୁନାହିଁ, ବା କୌଣସି ବ୍ୟକ୍ତି ବିଶେଷକୁ ଦର୍ଶନ କରିପାରୁନାହିଁ ଯେ କି ତୁମର ଏ ଦୁଃଖକୁ ଦୂର କରିବା ପାଇଁ ସମର୍ଥ ହେବେ। ସେଥିପାଇଁ ସେ କହୁଛନ୍ତି, ନାନ୍ୟଂ ନା ଅନ୍ୟମ୍, ପଦ୍ମ ପଳାଶ ଲୋଚନାତ୍, କେବଳ ଜଣେ ବ୍ୟକ୍ତିକୁ ମୁଁ ଦର୍ଶନ କରୁଛି ଯେ କି ତୁମର ଦୁଃଖକୁ ଦୂର କରିବା ପାଇଁ ସମର୍ଥ। ସେ ବ୍ୟକ୍ତି କିଏ? ପଦ୍ମ ପଳାଶ ଲୋଚନ, ଯେଉଁ ଭଗବାନଙ୍କର ଲୋଚନ ପଦ୍ମ ପାଖୁଡ଼ା ସଦୃଶ। ପଦ୍ମ ପଳାଶ ଲୋଚନ, ଅତି ସୁନ୍ଦର ନେତ୍ର, ଦିବ୍ୟ ନେତ୍ର, ଏବଂ ସେହି ନେତ୍ରରେ ଭଗବାନ ଯେତେବେଳେ ଦୃଷ୍ଟିପାତ କରିବେ ନିଜର ଭକ୍ତ ପ୍ରତି, ସେ ଭକ୍ତର ଜୀବନ ଧନ୍ୟ ହୋଇଯିବ, ତାହାର ସମସ୍ତ ଦୁଃଖ ଦୂରୀଭୂତ ହୋଇଯିବ, ସେ ଆନନ୍ଦରେ ନିମଗ୍ନ ଚିତ୍ତ ହେବ। ତେଣୁ ସୁନୀତି ଦେବୀ କହୁଛନ୍ତି, ଯୋ ମୃଗ୍ୟତେ ହସ୍ତ ଗୃହୀତ ପଦ୍ମୟା, ସିଏ ତରେଇ ଅଙ୍ଗ ବିମୁଗ୍ୟମାଣୟା। ତେଣୁ ସୁନୀତି ଦେବୀ କହୁଛନ୍ତି ଯେ ତୁମେ କାହିଁକି ସେହି ଭଗବାନଙ୍କର ଆରାଧନା କରିବ, ନା ସେହି ଭଗବାନଙ୍କର କୃପା ପ୍ରାପ୍ତ ହେବା ପାଇଁ ସ୍ୱୟଂ ଲକ୍ଷ୍ମୀଦେବୀ ଶ୍ରୀ ସେ କ'ଣ କରୁଛନ୍ତି? ହସ୍ତ ଗୃହୀତ ପଦ୍ମୟା ଯୋ ମୃଗ୍ୟତେ, ସେ ଲକ୍ଷ୍ମୀଦେବୀ ନିଜର ହସ୍ତ କମଳରେ କମଳ ଧାରଣ କରି ଭଗବାନଙ୍କର ସେବା ପାଇଁ ସେ ପ୍ରତୀକ୍ଷା କରୁଛନ୍ତି। କିନ୍ତୁ ସେଇ ଲକ୍ଷ୍ମୀଦେବୀଙ୍କର ଟିକିଏ କୃପା ପ୍ରାପ୍ତ ହେବା ପାଇଁ ସାରା ଜଗତ ଲକ୍ଷ୍ମୀଦେବୀଙ୍କର କୃପା କଟାକ୍ଷ କାମନା କରୁଛି, ଲକ୍ଷ୍ମୀଦେବୀଙ୍କର କୃପା ଦୃଷ୍ଟି କାମନା କରୁଛି। ତେଣୁ ସାରା ଜଗତ ଯେଉଁ ଲକ୍ଷ୍ମୀଦେବୀଙ୍କର କୃପା ଦୃଷ୍ଟି କାମନା କରୁଛି, ସେହି ଲକ୍ଷ୍ମୀଦେବୀ ଭଗବାନଙ୍କର କୃପା ଦୃଷ୍ଟି କାମନା କରୁଛନ୍ତି। ତେଣୁ ହେ ବତ୍ସ, ତୁମର ଅନ୍ୟ କାହା ନିକଟକୁ ଯିବାର କୌଣସି ଆବଶ୍ୟକତା ନାହିଁ। ତୁମେ ଯଦି ତୁମର ଦୁଃଖ ଦୂର କରିବାକୁ ଚାହ, ତାହେଲେ ସେହି ଲକ୍ଷ୍ମୀଦେବୀଙ୍କର ଆରାଧ୍ୟ ସେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଚରଣ କମଳର ଆଶ୍ରୟ ଗ୍ରହଣ କର, ତାଙ୍କର ଆରାଧନା କର। ତେଣୁ ଏହିପରି ଭାବରେ ସୁନୀତି ଦେବୀ ଭଲ ଭାବରେ ଜାଣିଛନ୍ତି ସେ କ'ଣ ପୁତ୍ରକୁ ଉପଦେଶ ପ୍ରଦାନ କରୁଛନ୍ତି। ପୁତ୍ରକୁ ଭଗବାନ ବିଷ୍ଣୁଙ୍କର ଆରାଧନା କରିବାର ଉପଦେଶ ଦେବାର ଅର୍ଥ ହେଲା ତାଙ୍କର ପାଞ୍ଚ ବର୍ଷର ପୁତ୍ର ଗୃହତ୍ୟାଗ କରିବ, ଗୃହରେ ରହି ଭଗବାନଙ୍କର ଆରାଧନା ବା ତପସ୍ୟା କରିପାରିବ ନାହିଁ। ତେଣୁ ସୁନୀତି ଦେବୀ ଭଲ ଭାବରେ ଜାଣିଛନ୍ତି ଯେ ପାଞ୍ଚ ବର୍ଷର ପୁତ୍ର ଯାହାର କେହି ଆଶ୍ରୟ ନାହାନ୍ତି, ନିଜେ ମାତା ହୋଇ ମଧ୍ୟ ସେ ପୁତ୍ରର ଦୁଃଖକୁ ଦୂର କରିବା ପାଇଁ ଅସମର୍ଥ ହୋଇଛନ୍ତି। ତେଣୁ ସେ ଧ୍ରୁବକୁ କହୁଛନ୍ତି, ହେ ପୁତ୍ର, ମୋ ପରି କୋଟି କୋଟି ମାତା ଥିଲେ ମଧ୍ୟ ତୁମର ଦୁଃଖକୁ ଦୂର କରିବା ପାଇଁ ଅସମର୍ଥ। କିନ୍ତୁ ସେହି ଭଗବାନ ବିଷ୍ଣୁ ସେ ତୁମର ଦୁଃଖକୁ ଦୂର କରିବା ପାଇଁ ସମର୍ଥ। ତେଣୁ ମୁଁ ଏକ ହତଭାଗିନୀ ନାରୀ ଏବଂ ମୋର ଜୀବନ ଦୁଃଖରେ ବ୍ୟତୀତ ହେଉଛି, ତେଣୁ ମୁଁ ଦୁଃଖ ଭୋଗ କରିବି ତାହା ସ୍ୱାଭାବିକ କଥା। କିନ୍ତୁ ମୁଁ ଚାହୁଁଛି ଯେ ତୁମର ଜୀବନ ଦୁଃଖମୟ ନ ହେଉ, ତୁମେ କିପରି ଭଗବାନ କୃଷ୍ଣଙ୍କର କୃପା ପ୍ରାପ୍ତ ହୋଇ ତୁମର ଜୀବନ ସୁଖମୟ ହେଉ, ଇଏ ହେଉଛି ମୋର ମାତା ହିସାବରେ ତୁମର ସୌଭାଗ୍ୟର କାମନା। ମୁଁ ଏହି କାମନା କରୁଛି, ମୁଁ ନିଜେ ଦୁଃଖରେ ରହିଲେ ମଧ୍ୟ ମୋର ଦୁଃଖ ନାହିଁ, କିନ୍ତୁ ତୁମେ କିପରି ସୁଖରେ ରହିବ ସେଥିପାଇଁ ମୁଁ ଏ ଉପଦେଶ ପ୍ରଦାନ କରୁଛି। ତୁମେ ଭଗବାନ ବିଷ୍ଣୁଙ୍କର ଆରାଧନା କର ଏବଂ ସେଥିପାଇଁ ତୁମକୁ ଯାହା କରିବାକୁ ପଡ଼ିବ ତୁମେ ସେ କାର୍ଯ୍ୟ କର। ଯଦି ସେଥିପାଇଁ ତୁମର ମାତାଙ୍କୁ ତୁମକୁ ତ୍ୟାଗ କରିବାକୁ ହେବ, ତାହେଲେ ତୁମେ ତ୍ୟାଗ କର, ମୁଁ ସହର୍ଷରେ ସ୍ୱୀକାର କରିବି ତୁମର ବିରହ ବେଦନାକୁ। ଇଏ ହେଉଛି ମାତାର ତ୍ୟାଗ ପୁତ୍ରର ମଙ୍ଗଳ ପାଇଁ। ତେଣୁ ସୁନୀତି ଜାଣିଛନ୍ତି ଯେ ପୁତ୍ରକୁ ଏପରି ଭଗବାନ ବିଷ୍ଣୁଙ୍କର ଆରାଧନା କରିବାର ଉପଦେଶ ଦେବାର ଅର୍ଥ ହେଲା ଯେ ଶିଶୁପୁତ୍ର ଧ୍ରୁବ ବର୍ତ୍ତମାନ ଗୃହତ୍ୟାଗ କରିବ, ପର ମୁହୂର୍ତ୍ତରେ ସେ ବନକୁ ଯିବ ତପସ୍ୟା କରିବା ପାଇଁ। ତେଣୁ ଯେଉଁ ସୁନୀତି ନିଜର ପତିଙ୍କ ଦ୍ୱାରା ପରିତ୍ୟକ୍ତ, ଏକମାତ୍ର ନିଜର ପୁତ୍ରର ମୁଖକୁ ଚାହିଁ ଯେ ଜୀବନ ଧାରଣ କରୁଥିଲେ, ବର୍ତ୍ତମାନ ସେ ପୁତ୍ର ଠାରୁ ମଧ୍ୟ ବିରହ ଦୁଃଖ ଅନୁଭବ କରିବେ। କିନ୍ତୁ ପୁତ୍ରର ମଙ୍ଗଳ ପାଇଁ ମାତା ସୁନୀତି ଏ ଦୁଃଖକୁ ମଧ୍ୟ ବରଣ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ଏବଂ ସେ ଭଲ ଭାବରେ ଜାଣିଛନ୍ତି ଯେ ପାଞ୍ଚ ବର୍ଷର ପୁତ୍ର ବନକୁ ଯିବାର ଅର୍ଥ ହେଲା ତାର ଜୀବନ ମଧ୍ୟ ନିରାପଦ ନୁହେଁ। ବନରେ ଅନେକ ପ୍ରକାର ହିଂସ୍ର ଜନ୍ତୁମାନ ରହିଛନ୍ତି, ଯେକୌଣସି ସମୟରେ ସେମାନେ ଧ୍ରୁବକୁ ଖାଇଯାଇପାରନ୍ତି। କିନ୍ତୁ ମାତା ସୁନୀତିଙ୍କର ଦୃଢ଼ ବିଶ୍ୱାସ ରହିଛି ଯେ ଯେଉଁ ଭଗବାନ ସମସ୍ତ ଜଗତର ପାଳନ କରୁଛନ୍ତି, ଯେଉଁ ଭଗବାନ ସମସ୍ତ ଜଗତକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ସେ ମଧ୍ୟ ତାଙ୍କର ପୁତ୍ରକୁ ସୁରକ୍ଷା ପ୍ରଦାନ କରିବେ। ଯେହେତୁ ସୁନୀତି ନିଜେ କୃଷ୍ଣ ଭକ୍ତ, ଭଗବାନ ଉପରେ ଅତୁଟ ବିଶ୍ୱାସ ରହିଛି ତାଙ୍କର। ତେଣୁ ଏହି ବିଶ୍ୱାସରେ ସେ ଧ୍ରୁବଙ୍କୁ ବନକୁ ପ୍ରେରଣ କରୁଛନ୍ତି ଯେ ଭଗବାନ ଅବଶ୍ୟ ଧ୍ରୁବଙ୍କୁ ସୁରକ୍ଷା ପ୍ରଦାନ କରିବେ। ସେଥିପାଇଁ କୁହାଯାଇଛି ଯେ ଯାହାକୁ ହରି ରକ୍ଷା କରିବେ ତାହାକୁ କେହି ମାରିବା ପାଇଁ ସମର୍ଥ ନୁହନ୍ତି, କିନ୍ତୁ ଯାହାକୁ ହରି ବଧ କରିବା ପାଇଁ ଇଚ୍ଛା କରିବେ ସଂସାରରେ ଏପରି କୌଣସି ଶକ୍ତି ନାହିଁ ଯେ ସେ ବ୍ୟକ୍ତିକୁ ରକ୍ଷା କରିପାରିବ। ତେଣୁ ଏହିପରି ଭାବରେ ଯେତେବେଳେ ମାତା ସୁନୀତି ଧ୍ରୁବଙ୍କୁ ଉପଦେଶ ପ୍ରଦାନ କରିଛନ୍ତି, ଧ୍ରୁବ ଧୈର୍ଯ୍ୟ ଧାରଣ ପୂର୍ବକ ନିଜର ବୁଦ୍ଧି ଦ୍ୱାରା ମାତା ସୁନୀତିଙ୍କର ଉପଦେଶର ମନନ କରିଛନ୍ତି, ବୁଦ୍ଧି ଦ୍ୱାରା ଚିନ୍ତା କରୁଛନ୍ତି ଏବଂ ଦୃଢ଼ ନିଶ୍ଚିତ ହୋଇ ଭଗବାନ ବିଷ୍ଣୁଙ୍କର ଆରାଧନା କରିବା ପାଇଁ ସେ ଗୃହ ତ୍ୟାଗ କରିଛନ୍ତି। ତେବେ ଧ୍ରୁବ ରାଜପ୍ରସାଦ ତ୍ୟାଗ କରି କିପରି ଭାବରେ ବନକୁ ଗଲେ ଏବଂ ବନରେ କ'ଣ କଲେ ଆମେ ଆଗାମୀକାଲି ଶ୍ରବଣ କରିବା। ହରେ କୃଷ୍ଣ। ତେବେ ଆଜିର କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଆମେ 5 ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରିବା, ତାପରେ ଆଜିର କାର୍ଯ୍ୟକ୍ରମ ଶେଷ ହେବ। ଆପଣମାନେ ସମସ୍ତେ ହାତ ତାଳି ଦେଇ ଉଚ୍ଚସ୍ତରରେ ନାମ କୀର୍ତ୍ତନରେ ଅଂଶଗ୍ରହଣ କରିବେ।